नमो भगवते वासुदेवाय। तृतीय स्कंद प्रथम अध्याय श्लोक एक। मैत्रेयो भगवान् भगवान्
श्री सुखदेव गोस्वामी कहिले तांकर समृद्धिशाली गृह को त्याग करी भगवान पर एक महान भक्त विदुर बनरे प्रवेश कले एवं महामुनि मैत्रेय को यह प्रश्न पचारे। ये शोक कौन सी भावत नहीं तो मैं परशोक पाठी श्लोक दुई जद्वा अयम मंत्र कृत वो भगवान अखिलेश्वर पौरवेन्द्र गृह हित्वा प्रविवेश आत्मसात्कृतम। अर्थात पांडव मानकर दूत रूपे अखिलेश्वर भगवान श्री कृष्ण पौरवेन्द्र दुर्योधन प्रासाद परित्याग करी अनाहुत हेले सुधा निज गृह भी पांडव मान गृह प्रवेश करते। कहते गौड़ीय सिद्धांत अचिंत भेदाभेद तत्व अनुजाई जो वस्तु भगवान श्रीकृष्ण इंद्रिय तर्पण करे ता कृष्ण अटे। उदाहरण स्वरूप श्री वृंदावन धाम भगवान श्रीकृष्ण भिन्न नुहे तथाम वृंदावन कारण वृंदावन में भगवान राधन शक्ति दिव्य आनंद अनुभव करती। ठीक से पांडव मान वासगृह भगवान पक्ष दिव्य आनंद उत्स अटे। ଏଠାରେ କହିଯାଇଛି ଯେ ଭଗବାନ ସେ ଗୃହକୁ ଆତ୍ମବତ୍ ମନେ କଲେ। ଏହିପରି ଭାବରେ ପାଣ୍ଡବ ମାନଙ୍କର ଗୃହ ବୃନ୍ଦାବନ ସଦୃଶ ଥିଲା ଏବଂ ବିଦୁର ସେ ଦିବ୍ୟ ଆନନ୍ଦମୟ ସ୍ଥାନକୁ ପରିତ୍ୟାଗ କରିନଥାନ୍ତେ। ତେଣୁ ପାରିବାରିକ କଳହ ବା ଅବୁଝାମଣ ଯୋଗୁଁ ଯେ ସେ ଗୃହ ତ୍ୟାଗ କଲେ ତାହା କଥା ନୁହେଁ, ବରଂ ମୈତ୍ରମୁନିକୁ ଭେଟି ତାଙ୍କଠାରୁ ଦିବ୍ୟ ଜ୍ଞାନ ଲାଭ କରିବାର ଓ ଦିବ୍ୟ ହରିକଥା ଆଲୋଚନା କରିବାର ସୁଯୋଗ ଲାଭ କଲେ। ବିଦୁରଙ୍କ ଭଳି ସାଧୁଙ୍କ ପକ୍ଷରେ ଜାଗତିକ କୌଣସି କଳହ ଦ୍ୱନ୍ଦ୍ୱ ବା ଉପଦ୍ରବ ଅତି ତୁଚ୍ଛ ଅଟେ। ଅବଶ୍ୟ ବେଳେବେଳେ ଏ ପ୍ରକାର ଦ୍ୱନ୍ଦ୍ୱ ବା ଉପଦ୍ରବ ଉଚ୍ଚତର ଅନୁଭୂତି ଲାଭ ଦିଗରେ ଅନୁକୂଳ ହୁଏ ଏବଂ ସେଇଥିପାଇଁ ବିଦୁର ପାରିବାରିକ କଳହ ବା ଅବୁଝାମଣାକୁ ମୈତ୍ରୀ ମୁନିଙ୍କର ଦର୍ଶନ ଲାଭର ସୁଯୋଗ ରୂପେ ଗ୍ରହଣ କଲେ। ତେଣୁ ଆଜିଠାରୁ ଆମେ ଏ ତୃତୀୟ ସ୍କନ୍ଧରେ ପ୍ରବେଶ କଲେ। ସର୍ବପ୍ରଥମେ ପ୍ରସ୍ତୁତ ଆମର ସୁଷମା ଗୌରବନ୍ଧୁ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ଆମେ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଗତ 6 ବର୍ଷ ପାଖାପାଖି ଆମର ଏଇ ସଣ୍ଡେ ପ୍ରୋଗ୍ରାମ ଚାଲିଛି। ତେଣୁ ଆମେ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଏ 2 ସ୍କନ୍ଧ ବାହାର କରି ବର୍ତ୍ତମାନ ତୃତୀୟ ସ୍କନ୍ଧରେ ପ୍ରବେଶ କରୁଛୁ। ତୃତୀୟ ସ୍କନ୍ଧ ଯିଏକି ଏଠୁ ଆରମ୍ଭ ହେଉଛି, ଯେ ଆମେ କହିଥିଲୁ ଭାଗବତମରେ 10 ବିଷୟ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ସ୍କନ୍ଧ 10 ମଧ୍ୟରେ ଯେଉଁ ବର୍ଣ୍ଣନା କରାଯାଇଛି, ଅତ୍ର ସର୍ଗ ବିସର୍ଗସ୍ ସ୍ଥାନ ପୋଷଣ ଉଦୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏଇ 10 ବିଷୟ ଯେଉଁ ବର୍ଣ୍ଣନା କରାଯାଇଛି ଭାଗବତ ଦ୍ୱିତୀୟ ସ୍କନ୍ଧ 10 ମଧ୍ୟରେ ଏ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଗଲା। ତେଣୁ ଏଇଠୁ ଆରମ୍ଭ ହେଉଛି ସ୍ୱର୍ଗ କେମିତି ସୃଷ୍ଟି ହେଉଛି, ଏ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି, ବୈଜ୍ଞାନିକମାନଙ୍କର ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ସବୁ ଚାଲିଛି। ସେମାନେ କହିପାରୁନାହାନ୍ତି ଯେ ପ୍ରକୃତରେ କେମିତି ସୃଷ୍ଟି ହେଇଛି, ଯେ କହୁଛନ୍ତି ବିଗ୍ ବ୍ୟାଙ୍ଗ ଥିଓରି, ମାନେ ବହୁତ ବଡ଼ ବିସ୍ଫୋରଣ ହେଲା ଏ ଭୌତିକ ଜଗତ ସୃଷ୍ଟି ହେଲା। ଏଇଭଳି ଭାବରେ ଅନେକ ବୈଜ୍ଞାନିକମାନଙ୍କର ଅନେକ ପ୍ରକାର ମତ ସବୁ ରହିଛି, କିନ୍ତୁ ସୃଷ୍ଟି କେମିତି ହେଇଛି ଏବଂ ଭାଗବତମରୁ ଆମେ ଜାଣିବା ପ୍ରକୃତ ସୃଷ୍ଟି କେମିତି ହେଇଛି। ଯେଉଁ ଆମର ବଦ୍ଧଜୀବ କହିଲେ ଯେଉଁ 4 ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କର୍ଣ୍ଣପାଟବ, ଏଇ 4 ମନୁଷ୍ୟ ବଦ୍ଧଜୀବ କହିଲେ ନିଶ୍ଚିତ ଭାବରେ ସେ ଭୁଲ କରିବ। ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବ ସେଇଟା ହେଉଛି ପ୍ରମାଦ, ଏବଂ ଶତକଡ଼ା 99 ଭାଗେ ଲୋକଙ୍କର ବଡ଼ ପ୍ରମାଦ ହେଉଛି ନିଜକୁ ଶରୀର ବୋଲି ଭାବିବା। ବିପ୍ରଲିପ୍ସା କହିଲେ ଠକିବା ମନୋବୃତ୍ତି, ଏବଂ କର୍ଣ୍ଣପାଟବ ହେଉଛି ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏମାନଙ୍କର ଯେଉଁ ଶକ୍ତି ରହିଛି ସେ ହେଉଛି ସୀମିତ। ତେଣୁ ଏହିସବୁ ବିଭିନ୍ନ ଅସୁବିଧା ବା ଏହିସବୁ ବିଭିନ୍ନ ଡିଫେକ୍ଟ ବା ଦୋଷଯୁକ୍ତ ଥିବା ହେତୁ ଆମର ଯେଉଁ କଥା ବା କଳ୍ପନା ଯେଉଁ କରୁଛେ ତା ଦେହରେ ଭୁଲ ରହୁଛି, ବୈଜ୍ଞାନିକମାନଙ୍କ ମଧ୍ୟ ଭୁଲ ରହୁଛି। କିନ୍ତୁ ଇଏ ଯେଉଁ ଭାଗବତ ଶାସ୍ତ୍ର ବା ଅନ୍ୟାନ୍ୟ ବୈଦିକ ଶାସ୍ତ୍ର ଏଥିରେ ଏ ଦୋଷ ତ୍ରୁଟି ନାହିଁ, ଏଇଟା ଆମେ ବୁଝିବାକୁ ପଡ଼ିବ। ଆମର ଯେଉଁ କଲ୍ୟାଣ ଚୈତନ୍ୟ ଅର୍ଥ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଭ୍ରମ ପ୍ରମାଦ ବିପ୍ରଲିପ୍ସା କର୍ଣ୍ଣପାଟବ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହି ସବୁ। ଯେଉଁମାନେ ବୈଦିକ ଶାସ୍ତ୍ର ଗ୍ରହଣ କରୁଛନ୍ତି ବା ବେଦକୁ ଅଧ୍ୟୟନ କରୁଛନ୍ତି, ବେଦରେ ବା ଯେଉଁମାନେ ବେଦବିତ୍ ଯେଉଁମାନେ ପ୍ରକୃତରେ ଅତି ଉନ୍ନତ ଭକ୍ତ, ତାଙ୍କ ପାଖରେ ଏସବୁ ଦୋଷ ନଥାଏ। ତେଣୁ ଆମେ ଭାଗବତମରେ ଆମେ ପ୍ରକୃତ ଅର୍ଥ ଜାଣିପାରିବା, ପ୍ରକୃତ ଜାଣିପାରିବା କଥା ଯେ କିଭଳି ଏ ଭୌତିକ ଜଗତ ସୃଷ୍ଟି ହେଉଛି, ସ୍ୱର୍ଗ ଏବଂ ବିସର୍ଗ। ସ୍ୱର୍ଗ କହିଲେ ଭଗବାନ ସବୁକିଛି ସୃଷ୍ଟି କରୁଛନ୍ତି, ଏବଂ ବିସର୍ଗ ହେଉଛି ବ୍ରହ୍ମା ତାକୁ ବିସ୍ତାର କରୁଛନ୍ତି। ଏ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ଆମେ ଭାଗବତଙ୍କର 3 ସ୍କନ୍ଧ ଏବଂ 4 ସ୍କନ୍ଧ ଏଇ 2 ସ୍କନ୍ଧରେ ଆମେ ପାଠ କରିବା ବା ଶ୍ରବଣ କରିବା। ଏବଂ ଏହି 2 ସ୍କନ୍ଧକୁ ମଧ୍ୟ ଭଗବାନଙ୍କର ଜଙ୍ଘ 2 ଜଙ୍ଘ ସହିତ ତୁଳନା କରାଯାଇଛି। ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧକୁ ଭଗବାନଙ୍କ ପାଦପଦ୍ମ ସହିତ ତୁଳନା କରାଯାଇଛି। ବର୍ତ୍ତମାନ ତୃତୀୟ ସ୍କନ୍ଧ ଏବଂ 4 ସ୍କନ୍ଧ ଭଗବାନଙ୍କର 2 ଜଘନ ପ୍ରଦେଶ ବା ଜଙ୍ଘ ସହିତ ତୁଳନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେତେବେଳେ ଆମେ ଭାଗବତଙ୍କର ପରିପରିକା ଯିବା ଏବଂ ଅନ୍ତିମରେ ଯେତେବେଳେ 12 ସ୍କନ୍ଧ ପର୍ଯ୍ୟନ୍ତ ପହଞ୍ଚିବା ସେତେବେଳେ ଭଗବାନଙ୍କର ସମସ୍ତ ଅଙ୍ଗ ବିଷୟରେ ଆମେ ପୂର୍ଣ୍ଣ ଭାବରେ ପରିଚିତ ହୋଇପାରିବା। ଭାଗବତମରେ ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥ ଦେଇଛନ୍ତି, ଯଦି ଜଣେ ଏହି ଭାଗବତମର 1 ସ୍କନ୍ଧରୁ 12 ସ୍କନ୍ଧ ପର୍ଯ୍ୟନ୍ତ ପାଠ କରିବେ ତାହେଲେ ସେ ନିଶ୍ଚିତ ଭାବରେ ଭକ୍ତି ଲାଭ କରିବେ। ଭକ୍ତି ଲାଭ କରିବେ ମାନେ ଭଗବାନଙ୍କୁ ଜାଣିପାରିବେ, ଭକ୍ତିଆ ମାମ ଅଭିଜାନାତି, ଭକ୍ତି ମାଧ୍ୟମରେ ହିଁ ଭଗବାନଙ୍କୁ ଆମେ ଜାଣିପାରିବା। ତେଣୁ ଏଇ ଭାଗବତମରୁ ଯଦି ଭାଗବତ କୁହାଯାଇଛି जस्यां विश्व महानायम कृष्णे परम पुरुषे भक्ति उत्पादक दुष शोक मोह भय पहा। ये भागवतम एवरी ग्रंथ एवरी बहुत आम पाई बहुत ये ग्रंथ हूँ बहुत मूल्यवान ग्रंथ आम पाई जो आम व्यासदेव जो रचना कर भागवतम जस्यां विश्व महानायम जो मैंने प्रथम स्कंध द्वादश स्कंध पढ़े से निश्चित भाव भगवान को जानवे ये कौन सन्देह ना तथा जो मैंने पूर्ण भाव पढ़ी ना अल्प किसी पाठ पढ़ी मत भगवान को जानपर ये भागवत महत्व जस्यां भाई सूर्य माणायाम शब्द अर्थ हूँ सूर्य माणाय मान पूर्ण भाव श्रवण करना जदि जनक समय ना कि अल्प समय श्रवण कर अल्प समय श्रवण कर श्रवण आरंभ करें भगवान जी कृष्ण जी परम पुरुष प्रति आम भक्ति आसो भक्ति आसे भक्तिर मुख्य लक्षण हूँ कृष्ण प्रेम लाभ करवा वेदरे जो तीनो तत्व रही तीनो तत्व सब अंतिम तत्व हूँ प्रयोजन तत्व प्रयोजन तत्व कहले भगवत प्रेम लाभ करवा ये हूँ मानव जीवन प्रेम कुमार तो महान ये चैतन्य महाप्रभु यही सिद्धांत देखते आम जीवन प्रकृत लक्ष्य हूँ प्रेम कुमार तो महान ये हूँ पंचम पुरुषार्थ तेणु ये कृष्ण प्रेम जो प्राप्त हवा से तो सब अंतिम प्रयोजन सब श्रेष्ठ सिद्धि से पूर्व जे शोक मोह भय पहा कि आनुषंगिक फल हिसाब से जन जो आम भौतिक जगत स्तर में भौतिक स्तर में जो मैंने रोचर शोक मोह सब रोच भय रोच शोक हूँ कौन पर ना आम जब किसी जिनस अच्छी कि मूल्यवान वस्तु जब हजिगला नष्ट शोक रोच मोह हूँ बर्तमान प्रति बर्तमान जो आम भौतिक जगत प्रति आसक्ति बर्तमान जो दुख कष्ट पाँच से मोह भी कहु एवं भविष्य हूँ भविष्य दुख हूँ भय तेनाली भाव में अतीत बर्तमान और भविष्य तीन प्रकार त्रितापूर्व आम मुक्त हो पार ये आनुषंगिक फल तेणु यही भाव में जड़े पूर्ण भाव जब भागवत अध्ययन करेंगे तो निश्चित भाव से भक्ति लाभ करेंगे किंतु तथापि जब जन अल्प किसी अध्ययन करथापि से भक्ति लाभ करेंगे ये भागवत महानता तेनाली तृतीय स्कंधे द्वितीय स्कंधे आम वर्णना कराला केमी सुख परीक्षित संवाद सुखदेव जो आसिक परीक्षित महाराज अभिशाप ग्रस्त होती तेणु अभिशाप मात्र सात दिन आयुष अच्छी तेणु से सब किसी राज्य जो पुत्र जन्मेजय श्रेष्ठ ज्येष्ठ पुत्र हो जन्मेजय से राज्य प्रदान कर समग्र पृथ्वी को त्याग करी समग्र सृष्टि को समग्र जो सम्राट थे समग्र पृथ्वी सम्राट सबकि त्याग करी चली आस गंगा नदी कूल को एवं से षाठी हजार मुनि ऋषि सब आस उपस्थित अच्छे प्रश्न पचार भागवत प्रथम स्कंद अंतिम अध्याय एक कथ आस सुत गोस्वामी सौनक ये सब कथ कही तेणु से सुखदेव गोस्वामी पचार पृछा संसिधि योगी नाम परम गुरु पुरुष से सर्वथा जो मैंने मृत्यु मुखे पड़ी कौन कर्तव्य यही प्रश्न उत्तर कहीं दे पारिना साधारण लोक मैंने अत्री वशिष्ठ पुलस्थ भृगु वशिष्ठ परशुराम व्यासदेव सुखदेव पिता व्यासदेव पिता पराशर व्यासदेव गुरु नारद मुनि एवं तांकर जो मैत्रेय मुनि ये बर्तमान कहे से अच्छा सुत गोसाई मत से अच्छा देवर्षी ना देवर्षी ब्रह्मर्षी ना कौन राजर्षी समस्त षाठी हजार मुनिषी मैंने अच्छा कि तथापि से प्रश्न उत्तर ठीक भाव दे पारिना कि सुखदेव गोस्वामी जो आस पहुँचे समस्ते सुखदेव गोस्वामी षोल वर्षर युवक उलग्न अवस्था आस पहुँचे पचर छोट पे स्त्री लोक मैंने धाँचन से भाव पगल व्यक्ति ये हूँ जो मैंने प्रकृत में आध्यात्मिक मार्ग में अग्रगति होती साधारण लोक बुझीपारे ना ये देखा जागवत भावना कर ସାଧାରଣ ଲୋକମାନେ ଭାବୁଛନ୍ତି କ'ଣ ଇଏ ଗୋଟେ ପାଗଳ ବ୍ୟକ୍ତି, କାରଣ ସେମାନେ ଜଡ଼ମତ ପଡ଼ି ରହିଛନ୍ତି, କାହା କିଛି କହୁନାହାନ୍ତି, ଉଲଗ୍ନ ଅବସ୍ଥାରେ ରହିଛନ୍ତି, ତେଣୁ ସାଧାରଣ ଲୋକ ବୁଝିପାରିବେ ନାହିଁ। ଏଇ ଯେଉଁ ଭାଗବତଙ୍କର କଥା, ଇଏ ହେଉଛି ଆତ୍ମାସ୍ତରର କଥା, ସାଧାରଣ ଲୋକ ଏଇଟା ବୁଝିପାରିବେ, ପ୍ରବେଶ ନାହିଁ ତାଙ୍କର। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଇନ୍ଦ୍ରିୟାଣି ପରାମ୍ୟା ହଉ ଇନ୍ଦ୍ରିୟ ବି ପରମ ମନ ମନସ୍ତୁ ପରାବୃତ୍ତି ଯୋ ବୁଦ୍ଧି ପରତସ୍ତୁ ସହ। ଆମେ ସାଧାରଣ ଲୋକମାନେ ଶତକଡ଼ା ଅନେଶ୍ୱତ ଲୋକ ଇନ୍ଦ୍ରିୟ ସ୍ତରରେ ଅଛନ୍ତି, ଆମର ଯେଉଁ ଶାରୀରିକ ଆବଶ୍ୟକତା ରହିଛି ସେଇଥିରେ ହିଁ ସେମାନେ ବ୍ୟସ୍ତ ରହିଛନ୍ତି, କିନ୍ତୁ ଆର ଉର୍ଦ୍ଧ୍ୱ ରହୁଛି ମନ, ମନର ଉର୍ଦ୍ଧ୍ୱ ରହୁଛି ବୁଦ୍ଧି, ବୁଦ୍ଧିର ଉର୍ଦ୍ଧ୍ୱ ରହୁଛି ଅହଙ୍କାର, ଅହଙ୍କାର ଉର୍ଦ୍ଧ୍ୱ ରହୁଛି ଆତ୍ମା। ତେଣୁ ଆତ୍ମା ସମ୍ବନ୍ଧୀୟ ବିଷୟରେ ଲୋକମାନେ ସାଧାରଣ ବୁଝିପାରନ୍ତି ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି ଯାହା ନିଶ୍ୱାସର ଭୂତାନାମ ଯସ୍ୟାଂ ଜାଗ୍ରତି ଭୂତାନି ସସ୍ୟାଂ ଜାଗ୍ରତି ସଂଯମୀ ଯସ୍ୟାଂ ଜାଗ୍ରତି ଭୂତାନି ତା ନିଶା ପଶୁତ ମୁନି। ଅର୍ଥାତ୍ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯାହା ହେଉଛି ଦିବସ, ଯେଉଁମାନେ ସଂଯମୀ ବ୍ୟକ୍ତି ବା ଯେଉଁମାନେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିଛନ୍ତି ତାଙ୍କ ପାଇଁ ସେଇଟା ରାତ୍ରି ସଦୃଶ। ଅର୍ଥାତ୍ ସେମାନେ ଠିକ୍ ବିପରୀତ ଜିନିଷ, ସେମାନେ ବୁଝିପାରିବେ ନାହିଁ ଠିକ୍ ଭାବରେ ଏଇ ଆଧ୍ୟାତ୍ମିକ ସ୍ତରର ବିଷୟରେ। ସେଥିପାଇଁ ଆମେ ପ୍ରାର୍ଥନା କରୁଛେ ଏବଂ ଅଜ୍ଞାନ ବିମରାନ୍ଦସ୍ୟ ଜ୍ଞାନଞ୍ଜନ ସଳାପେୟା ଚକ୍ଷୁରମୃତ ଜୟନା ତସ୍ମୈ ଶ୍ରୀ ଗୁରୁବେ ନମଃ। ଆମେ ଏଇ ଚକ୍ଷୁରେ ଆମେ କିଛି ଜାଣିପାରିବା ନାହିଁ, ଆମେ ଏଇ ଚକ୍ଷୁରେ ଯେମିତି ଅର୍ଜୁନ ଭଗବାନଙ୍କୁ ଦେଖିପାରୁନାହାନ୍ତି, ତାଙ୍କର ବିଶ୍ୱରୂପକୁ ଦେଖିପାରୁନାହାନ୍ତି, ଭଗବାନ କହୁଛନ୍ତି ତମେ ଦେଖିପାରିବ ନାହିଁ, ନ ତୁ ମାଂ ସକ୍ୟ ସଦୃଷ୍ଟୁ ଅନନ୍ୟ ଇବ ସ୍ୱ ଚକ୍ଷୁଷା ଦିବ୍ୟମ ଦଦାମିତି ଚକ୍ଷୁ ପଶ୍ୟମେ ଜଗମେଶ୍ୱରମ। ତମେ ନିଜର ଏଇ ଚକ୍ଷୁରେ ମୋତେ ଦେଖିପାରିବ ନାହିଁ, ଏଇ ଯେଉଁ ଦିବ୍ୟ ରୂପକୁ ଦେଖିପାରିବ ନାହିଁ, ତେଣୁ ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ତେଣୁ ସେହିଭଳି ଭାବରେ ଆମେ ଗୁରୁଙ୍କୁ ପ୍ରାର୍ଥନା କରୁଛେ, ଆମେ ଅଜ୍ଞାନ ଭିତରେ ଅଛେ ଯଦିଓ ଆମର ଚକ୍ଷୁ ରହିଛି, କିନ୍ତୁ ଆମେ ଆଧ୍ୟାତ୍ମିକ ବିଷୟ ଜାଣିପାରୁନେ, ଆଧ୍ୟାତ୍ମିକ ବସ୍ତୁକୁ ଜାଣିପାରୁନେ, ଏଇ ଚକ୍ଷୁ ମଧ୍ୟ ଆମେ ଜାଣିପାରିବା ନାହିଁ। ତେଣୁ ଗୁରୁଙ୍କର ଶରଣରେ ଗଲେ ସେ ଚକ୍ଷୁ ମିଳିତ, ସେ ଚକ୍ଷୁକୁ ଉନ୍ମୋଳନ କରିବେ ବା ଚକ୍ଷୁକୁ ସେ ଉପନ୍ କରିବେ ବା କ'ଣ ଚକ୍ଷୁକୁ ଖୋଲିବେ, ସେ ଚକ୍ଷୁ ଖୋଲିବେ ଆମର। ଆମେ ଅନ୍ଧ ଅନ୍ଧ ଭଳି ରହିଛେ, ସେ ଆମକୁ ଚକ୍ଷୁ ଦାନ କରିଦେ, ଚକ୍ଷୁ ଚକ୍ଷୁ ଦାନ କରାଯାଇ ଜାଣେ ଜାଣେ ପ୍ରଭୁ ସେ ଆମକୁ ଚକ୍ଷୁ ପ୍ରଦାନ କରିବେ, ଯାହାଫଳରେ କି ଆମେ ଏଇ ଭାଗବତ ତତ୍ତ୍ୱ ବା ଆଧ୍ୟାତ୍ମିକ ତତ୍ତ୍ୱ ବୁଝିପାରିବା। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଆସୁଛନ୍ତି ତାକୁ ସାଧାରଣ ଲୋକମାନେ କ'ଣ ବୁଝିବେ, ସେ ଭାବୁଛନ୍ତି ଏ ଜଣେ ପାଗଳ ବ୍ୟକ୍ତି, ତେଣୁ ତାଙ୍କ ପଛ ପଛରେ ସେମାନେ ଭାବୁଛନ୍ତି। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଦେଖିଲେ ଏଇ ଯେଉଁ 60,000 ମନ୍ଦିର ସେମାନେ ଅଛନ୍ତି, ଏମାନେ ବହୁତ ଆଧ୍ୟାତ୍ମିକ ମାର୍ଗରେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ତେଣୁ ସେମାନେ ଜାଣିପାରିଲେ ଇଏ ହେଉଛନ୍ତି ବହୁତ ମହାନ ବ୍ୟକ୍ତି। ସମସ୍ତେ ଦଣ୍ଡାୟମାନ ହେଇ ସମସ୍ତେ ଠିଆ ହେଇକି ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ତେଣୁ ତାଙ୍କୁ ଯେତେବେଳେ ପରୀକ୍ଷିତ ମହାରାଜ ଏଇ ପ୍ରଶ୍ନଟି ପଚାରିଛନ୍ତି, ତାଙ୍କୁ ଉପଯୁକ୍ତ ବ୍ୟାସ ଆସନ ପ୍ରଦାନ କରାଯାଇଛି, ତାଙ୍କୁ ବିଭିନ୍ନ ପ୍ରକାର ସେବା କରିସାରିଲା ପରେ ପରୀକ୍ଷିତ ମହାରାଜ ଯେତେବେଳେ ଏଇ ପ୍ରଶ୍ନଟି ପଚାରିଛନ୍ତି, ସେଇ ପ୍ରଶ୍ନର ଉତ୍ତରରେ ସୁଭଦ୍ର ଗୋସ୍ୱାମୀ ଭାଗବତ ଦ୍ୱିତୀୟ ସ୍କନ୍ଧରେ ସବୁ କହିଛନ୍ତି, ତାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ତେଣୁ ଆମେ ସଂକ୍ଷେପରେ କହିଥିଲେ ଯେ ପରୀକ୍ଷିତ ମହାରାଜ ଯେ କି ମାତ୍ର 7 ଦିନ ଆୟୁଷ ଅଛି, ତେଣୁ ସିଏ ବିବୃତ ଅବସ୍ଥାରେ ଅଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ହେ ପରୀକ୍ଷିତ, ତମର ତ 7 ଦିନ ଆୟୁଷ ଅଛି, ଜଣେ ରାଜା ଥିଲେ ସୂର୍ଯ୍ୟବଂଶରେ ଯିଏକି ତାଙ୍କର ନାମ ହେଉଛି ଖଟ୍ରାଙ୍ଗ ମହାରାଜ, ସେ ମାତ୍ର ଗୋଟିଏ ମୁହୂର୍ତ୍ତ ଥିଲା ତାଙ୍କର, ଏବଂ ସେଇ ଗୋଟିଏ ମୁହୂର୍ତ୍ତରେ ସେ ଭଗବାନଙ୍କୁ ଧ୍ୟାନ କରି ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି। ତମର ତ 7 ଦିନ ଆୟୁଷ ଅଛି, ତେଣୁ ତମର କର୍ତ୍ତବ୍ୟ ହେଉଛି ଭାଗବତ ଶ୍ରବଣ କର, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ। ଯେଉଁମାନେ ମୃତ୍ୟୁକୁ ଭୟ କରିବା ପାଇଁ ଚାହୁଁନାହାନ୍ତି ବା ମୃତ୍ୟୁକୁ ଏଡ଼େଇ ଯିବା ପାଇଁ ଚାହୁଁଛନ୍ତି, ଯେଉଁମାନେ ଜୀବନରେ ଭୟକୁ ଭୟରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ସେମାନେ ଭଗବାନଙ୍କର ଭଗବାନ ଯିଏକି ସର୍ବାତ୍ମା, ସମସ୍ତଙ୍କ ଭିତରେ ସେ ଅଛନ୍ତି, ସମସ୍ତଙ୍କର ଆତ୍ମା ପରମାତ୍ମା ରୂପରେ ସେ ଅଛନ୍ତି, ଏବଂ ସିଏ ହେଉଛନ୍ତି ଈଶ୍ୱର, ସିଏ ହେଉଛନ୍ତି ନିୟନ୍ତ୍ରଣକାରୀ, ଏବଂ ସିଏ ସମସ୍ତଙ୍କର ଅମଙ୍ଗଳକୁ ଦୂର କରନ୍ତି, ଅମଙ୍ଗଳ ହରି ହରି ସେଥିପାଇଁ କୁହାଯାଉଛି, ସମସ୍ତଙ୍କର ସମସ୍ତଙ୍କର ଅମଙ୍ଗଳକୁ ସେ ହରଣ କରନ୍ତି। ତେଣୁ ତାଙ୍କ ବିଷୟରେ ଶ୍ରବଣ କରିବା କଥା, କୀର୍ତ୍ତନ କରିବା କଥା ଏବଂ ସ୍ମରଣ କରିବା କଥା। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ
ତେଣୁ ଏଇଭଳି ଭାବରେ କହିକିରି ସିଏ ଆରମ୍ଭ କରୁଛନ୍ତି, ପ୍ରାଥମିକ ସ୍ତରରୁ ଆରମ୍ଭ କରୁଛନ୍ତି କେମିତି ଭଗବାନଙ୍କୁ ଧ୍ୟାନ କରିବେ, ଭଗବାନଙ୍କର ଯେ ବିରାଟ ରୂପକୁ ଭାଗବତ ପ୍ରଥମେ ବର୍ଣ୍ଣନା କରୁଛନ୍ତି, ତାପରେ ବିଭିନ୍ନ ଅବତାର 6ଟି ପ୍ରଶ୍ନ ଯେଉଁ ପଚାରିଛନ୍ତି ସୁଧ ଗୋସ୍ୱାମୀ, ସେ ପ୍ରଶ୍ନର ମଧ୍ୟ ଏଥିରେ ଉତ୍ତର ବି ରହିଛି। ଅବତାର ବିଷୟରେ ପ୍ରଶ୍ନ ପଚରାଯାଇଛି, ତେଣୁ ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି। ତାପରେ ସୁଖଦେବ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଯାଇଛି ଯେ ପ୍ରକୃତରେ ମୁଁ ଯେତେବେଳେ ଭଗବାନଙ୍କ ବିଷୟରେ କହୁଛି, ମୁଁ ତ ମଙ୍ଗଳାଚରଣ କିଛି କରିନି। ସାଧାରଣତଃ ଯେଉଁମାନେ ଭଗବାନ କଥା କହିବେ, ଆମେ ଯେଉଁ ମଙ୍ଗଳାଚରଣ କରୁଛେ, ପରମାନନ୍ଦ ମହାଦେବ ଆମେ ମଙ୍ଗଳାଚରଣ କରୁଛେ, ଶ୍ରୀଶ୍ରୀମା ଗୌରଙ୍ଗ ସାହି ମହାରାଜ ବହୁତ ସମୟ ଧରିକି ମଙ୍ଗଳାଚରଣ କରନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ କୌଣସି ମଙ୍ଗଳାଚରଣ ନ କରିକି ସାଙ୍ଗେ ସାଙ୍ଗେ ଉତ୍ତର ଦେଇଦେଲେ ପରୀକ୍ଷିତ ମହାରାଜଙ୍କୁ, ବରିଆ ନେଇ ପ୍ରଶ୍ନ କୃତ ଲୋକ ମିତମ ରୂପ ଆତ୍ମିକ ସମତ ପୁଂସା ସ୍ୱତବ୍ୟା ବିଶୁଦ୍ଧ ପର, ଏହିଭଳି ଭାବରେ ତାଙ୍କ ପ୍ରଶ୍ନକୁ ପ୍ରଶଂସା କରିକିରି ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ତାଙ୍କ ମନେ ପଡ଼ିଛି ଯେହେତୁ ମଙ୍ଗଳାଚରଣ କରିନାହାନ୍ତି, ସେଇପାଇଁ ଚତୁର୍ଥ ଅଧ୍ୟାୟରେ ସେ ମଙ୍ଗଳାଚରଣ କରିଛନ୍ତି। ବାରଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି। ଯତ୍ କୀର୍ତ୍ତନଂ ଯତ୍ ସ୍ମରଣଂ ଯତ୍ ଇକ୍ଷଣଂ ଯତ୍ ବନ୍ଦନଂ ଯତ୍ ଶ୍ରବଣଂ ଯତ୍ ହରଣଂ ଲୋକସ୍ୟ ସଦ୍ୟ ବିଘ୍ନତି କଳ୍ପସଂ ତସ୍ମୈ ସୁଭଦ୍ର ସର୍ବସେ ନମଃ। ତେଣୁ ବାରଟି ଶ୍ଳୋକରେ ଭଗବାନଙ୍କର ମଙ୍ଗଳାଚରଣ କରିକି ସେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି। ସେ ପ୍ରଶ୍ନର ଯେତେବେଳେ ଉତ୍ତର ଦେଉଛନ୍ତି, ସେତେବେଳେ ସେ ବ୍ରହ୍ମା ନାରଦ ସମ୍ବାଦକୁ ଉପସ୍ଥାପନ କରିଛନ୍ତି। ନାରଦ ମଧ୍ୟ ଏହିଭଳି ଭାବେ ପ୍ରଶ୍ନ ପଚାରିଛନ୍ତି ବ୍ରହ୍ମାଙ୍କୁ। ବ୍ରହ୍ମା ଯେହେତୁ ଭୌତିକ ଜଗତର ଶ୍ରେଷ୍ଠ ପ୍ରଥମ, ସେ ହେଉଛନ୍ତି ଶ୍ରେଷ୍ଠ ଦେବତା, ଏବଂ ତାଙ୍କୁ ତାଙ୍କର ପୁତ୍ର ନାରଦ ପଚାରୁଛନ୍ତି ଯେ ଏଇ ଭୌତିକ ଜଗତରେ ତ ଆପଣ ସୃଷ୍ଟି କରୁଛନ୍ତି, ପୁଣି ଆପଣ କାହାର ଧ୍ୟାନ କରୁଛନ୍ତି। ତେଣୁ ବ୍ରହ୍ମା ତାଙ୍କର ସବୁ ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି, ଏବଂ ସେଇ ପ୍ରଶ୍ନର ଉତ୍ତର ଦେବା ପ୍ରସଙ୍ଗରେ ଭଗବାନ କେମିତି ତାଙ୍କୁ ଜ୍ଞାନ ଦେଇଥିଲେ, ଯାହାକି ଚତୁଶ୍ଳୋକୀ ଭାଗବତମ୍, ଇଏ ହେଉଛି ଭାଗବତମ ମୂଳ ଚତୁଶ୍ଳୋକୀ। ଏଇଥିରେ ସମସ୍ତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ଯେଉଁ ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମା ଏ ଭୌତିକ ଜଗତକୁ ବିସ୍ତାର କରୁଛନ୍ତି। ତେଣୁ ସେ ବିଷୟରେ ଭାଗବତ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ଚାରୋଟି ଶ୍ଳୋକ ଯାହାକୁ ଚତୁଶ୍ଳୋକୀ ଭାଗବତ କୁହାଯାଉଛି। ତେଣୁ ଇଏ ସରିଲା ପରେ ଅଷ୍ଟମ ଅଧ୍ୟାୟରେ, ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ମଧ୍ୟ ଏଇ ଭୌତିକ ଜଗତ ସୃଷ୍ଟି ବିଷୟରେ ଅନେକ ପ୍ରଶ୍ନ ସବୁ ପଚାରିଛନ୍ତି। ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ସୁଖଦେବ ଗୋସ୍ୱାମୀ ଏଇ ମୈତ୍ରୀ ବିଦ୍ରୋହ ସମ୍ବାଦକୁ ଉପସ୍ଥାପନ କରୁଛନ୍ତି। ଏଇଠୁ ତୃତୀୟ ସ୍କନ୍ଧ ଆରମ୍ଭ ହେଉଛି ମୈତ୍ରୀ ବିଦ୍ରୋହ, କାରଣ ସେ ପ୍ରଶ୍ନର ଉତ୍ତର ମୈତ୍ରୀ ଦେଇଛନ୍ତି, ବିଦ୍ରୋହକୁ ଦେଇଛନ୍ତି, ତେଣୁ ଆଉ ଅଲଗା ନୂତନ ଭାବେ ଦେବା ଦରକାର ନାହିଁ, ସେ ମୈତ୍ରୀ ଉଭା ଅଛି ସେଥିପାଇଁ ଆସୁଛି। ତୃତୀୟ ସ୍କନ୍ଧରେ ବିଦ୍ରୋହଙ୍କର ପ୍ରଶ୍ନ ସବୁ ଆସିବ। ତେଣୁ ଏଠି ପ୍ରଥମ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏବଂ ଏଇଟା ପୁରା ପୃଷ୍ଠ ମୈତ୍ରୀ ଓ ଭଗବାନ କିଳ କ୍ଷେତ୍ରାବନ ପ୍ରବିଷ୍ଟେନ ତକ୍ତ୍ୱା ସ୍ୱଗୃହଂ ବୃଦ୍ଧିମନ୍। ଯେଉଁ ପ୍ରଶ୍ନ ତମେ ପଚାରିଥିଲ ପୁରା ପୃଷ୍ଠ, ତମେ ଅଷ୍ଟମ ଅଧ୍ୟାୟରେ ସେ ପ୍ରଶ୍ନ ପଚାରିଥିଲ, ସେ ପ୍ରଶ୍ନର ଉତ୍ତର ବର୍ତ୍ତମାନ ଦେବି ମୈତ୍ରୀ ଓ ବିଦୁର ସମ୍ବାଦରେ ଦେବି। ମୈତ୍ରୀ ମୁନି ସେ ପ୍ରଶ୍ନର ଉତ୍ତର ସବୁ ଦେଇସାରିଛନ୍ତି। ତେଣୁ ମୈତ୍ରୀ ସେ ହେଉଛନ୍ତି ଭଗବାନ, ଭଗବାନ କହିଲେ ବହୁତ ଐଶ୍ୱର୍ଯ୍ୟ ତାଙ୍କ ରହିଛି, ମୈତ୍ରୀ ମୁନି ଜଣେ ବହୁତ ମହାନ ଐଶ୍ୱର୍ଯ୍ୟଶାଳୀ ବ୍ୟକ୍ତି, ତେଣୁ ତାଙ୍କୁ ଭଗବାନ ବୋଲି କୁହାଯାଉଛି। ତେଣୁ ସିଏ ମୈତ୍ରୀଙ୍କୁ ପ୍ରାପ୍ତ ହେଇ କେମିତି ତାଙ୍କୁ ଦେଖା କରିଥିଲେ ବା ତାଙ୍କର ଦର୍ଶନ କେମିତି ପାଇଥିଲେ ନା, କ୍ଷେତ୍ରାବନଂ ପ୍ରବିଷ୍ଟେନ। ଏଇ ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହେଉଛି, ସେତେବେଳେ ବିଦୁର ତାଙ୍କର ହସ୍ତିନାପୁର ଯେଉଁ ମନ୍ତ୍ରୀ ଥିଲେ, ପ୍ରଧାନମନ୍ତ୍ରୀ ଥିଲେ, ସେ ସବୁ ତ୍ୟାଗ କରିକିରି ସେ ଚାଲିଯାଇଛନ୍ତି, ବଣଙ୍କୁ ଚାଲିଯାଇଛନ୍ତି, କ୍ଷେତ୍ରାବନଂ ପ୍ରବିଷ୍ଟେନ। ଆମେ ସେସବୁ କହିଛେ ସେ ବିଷୟରେ ଗତ ତାରିଖ କ୍ଲାସରେ କହିଥିଲେ, ଯେତେବେଳେ ଭଗବାନ ଆସିଲେ ଶାନ୍ତି ପ୍ରସ୍ତାବ ଆଣିକିରି, ସେ ଶାନ୍ତି ପ୍ରସ୍ତାବ ଯେ ଭଗବାନଙ୍କର କଥା ହେଉଛି ଅମୃତମୟ କଥା, କିନ୍ତୁ ସେ ଦୁର୍ଯ୍ୟୋଧନ ସେଟା ଗ୍ରହଣ କଲେ ନାହିଁ। ଯଦାଚ ପାର୍ଥ ପ୍ରହିତ ସଭାୟାନ୍ ଜଗଦ୍ଗୁରୁ ଜାନି ଜଗାଦ କୃଷ୍ଣ ନହତାନି ପୁଂସାନ୍ ଅମୃତାୟନାନି ରାଜରୁ ମେନେ କ୍ଷତପୁଣ୍ୟ ଲେସା। ଭଗବାନ ଶାନ୍ତି ଦୂତ ହିସାବରେ ଆସିଛନ୍ତି, ପ୍ରହିତ ସଭାୟାନ୍ ପାର୍ଥ ଯୁଧିଷ୍ଠିର ମହାରାଜ ତାଙ୍କୁ ପଠେଇଛନ୍ତି, ଏତେ ପ୍ରକାର ଅସୁବିଧା ସତ୍ତ୍ୱେ ତଥାପି ପାଣ୍ଡବମାନେ ଦେଖନ୍ତୁ, ଆପଣମାନେ ଜାଣିଛନ୍ତି ଭଗବତ ଗୀତାରେ ଅର୍ଜୁନ ଯେ ଯୁଦ୍ଧ କରିବେ ବୋଲି କହୁଥିଲେ, କେତେ ପ୍ରକାର ତାଙ୍କୁ ଅନ୍ୟାୟ କରା ନ ଯାଇଛି, କିନ୍ତୁ ଏତେ ଅନ୍ୟାୟ ସତ୍ୟ ମଧ୍ୟ ସେ ଯେତେବେଳେ ଯୁଦ୍ଧ ଭିତରେ ଯାଇ ପହଞ୍ଚାଇଛନ୍ତି, ସେ କହୁଛନ୍ତି ନା ମୁଁ ଯୁଦ୍ଧ କରିବି ନାହିଁ, ଯୁଦ୍ଧ କରିବାଟା ବହୁତ ପ୍ରକାର ପାପ କାର୍ଯ୍ୟ ହେବ, ଏ ଲୋକମାନଙ୍କର ବହୁତ ଅସୁବିଧା ହେବ, ବହୁତ ହଇରାଣ ହେବେ, ସମାଜରେ ବିଭିନ୍ନ ପ୍ରକାର ଉତ୍ପାତ ହେବ। ଏଇଭଳି ଭାବରେ ତାଙ୍କ ପ୍ରତି ଏତେ ଅନ୍ୟାୟ କରାଯାଇଥିଲେ ମଧ୍ୟ ତଥାପି ସେ ଯୁଦ୍ଧ କରିବା ପାଇଁ ରାଜି ହେଉନଥିଲେ। ପାଣ୍ଡବମାନଙ୍କ ପାଇଁ କ'ଣ କେତେ ପ୍ରକାର ଅନ୍ୟାୟ ନ କରାଯାଇଛି, ଯଦାତ ପାର୍ଥ ଭାଗବତର ଉଦ୍ଧବ କହି ବିଦୁର କହିବେ ଯେ ଯେତେବେଳେ ଯଦାତୁ ଯେ ଏମିତି ଦୁର୍ଯ୍ୟୋଧନ ଏବଂ ଅନ୍ୟାନ୍ୟ ପାଣ୍ଡବମାନେ କୌରବମାନେ କେତେ ପ୍ରକାର ଅନ୍ୟାୟ ନ କରିଛନ୍ତି, କିନ୍ତୁ ଏତେ ପ୍ରକାର ଅନ୍ୟାୟ କଲେ ମଧ୍ୟ ଯଦାତୁ ରାଜା ସ୍ୱସୁତାନ ସାଧୁନ୍ କୃଷ୍ଣନ ଅଧର୍ମୀଣ ବିନଷ୍ଟ ଦୃଷ୍ଟି ଭ୍ରାତୁର୍ ଜ୍ୟୋଷ୍ଠ ସୁତାନ୍ ବିବନ୍ଧୁନ୍ ପ୍ରବେଶ୍ୟ ଲାକ୍ଷା ଭବନୀ ଦଦା। ଏମିତି ତାଙ୍କୁ ମାରିବା ପାଇଁ ବ୍ୟବସ୍ଥା ବ୍ୟବସ୍ଥା କଲେ। ଛୋଟ ବେଳେ ଛୋଟ ପିଲାଦିନୁ ଦୁର୍ଯ୍ୟୋଧନ ଚାହୁଁଥିଲେ ଭୀଷ୍ମକୁ ଲଡ଼ୁ ଦେଇକି ଭୀମକୁ ଲଡ଼ୁ ଦେଇକି ହତ୍ୟା କରିବା ପାଇଁ। ତାପରେ ଅନେକ ପ୍ରକାର ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଦେଇଛନ୍ତି, ଏମିତିକି ତାଙ୍କୁ ନେଇକି ଲକ୍ଷା ଭବନରେ ରଖିକି ଜାଳିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ତାଙ୍କୁ ମାରିବା ପାଇଁ ଏତେ ପ୍ରକାର ଚେଷ୍ଟା କରୁଛନ୍ତି, କେତେ ପ୍ରକାର ଅନ୍ୟାୟ ନ କରିଛନ୍ତି। ତାଙ୍କୁ ଗୋଟିଏ ଯେଉଁ ରାଜ୍ୟ ଦିଆଗଲା, ଯେଉଁ ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ, ମାନେ କିଏ ପାଣ୍ଡୁ ଥିଲେ ସମ୍ରାଟ। କିନ୍ତୁ ଯେତେବେଳେ ପାଣ୍ଡୁଙ୍କର ଦେହତ୍ୟାଗ ପରେ ଯଦି ଧୃତରାଷ୍ଟ୍ର ରହିଲେ, ଯେତେବେଳେ ପାଣ୍ଡୁଙ୍କର ଏ ପାଞ୍ଚକୁ ଆସିଗଲେ, ସେତେବେଳେ ତାଙ୍କୁ ମାତ୍ର ଗୋଟେ ମରୁଭୂମିଟିଏ ପ୍ରଦାନ କରାଗଲା, ଯାହାକୁ ଯେଉଁ ଖାଣ୍ଡ ପ୍ରସ୍ତ ବୋଲି କହିଲେ। ମରୁଭୂମିଟା ଦିଆଗଲା ତାଙ୍କୁ, ଅଧା ରାଜ୍ୟ ବୋଲି ଦିଆଗଲା। ସେ ମରୁଭୂମିରେ ସେମାନେ କ'ଣ କରିବେ? କେଉଁ ତଥାପି ଭଗବାନ କୃଷ୍ଣ ଯେତେବେଳେ ତାଙ୍କ ପାଖରେ ଅଛନ୍ତି, ସେ ଖାଣ୍ଡପ୍ରସ୍ତକୁ ଇନ୍ଦ୍ରପ୍ରସ୍ତରେ ପରିଣତ କରିଦେଲେ। ଇନ୍ଦ୍ରଙ୍କର ରାଜା ରାଜସଭା ଦେବସଭା ଯେମିତି ଯେଉଁଭଳି ଭାବରେ ସମୃଦ୍ଧିଶାଳୀ, ସେଇଭଳି ଭାବରେ ସମୃଦ୍ଧିଶାଳୀରେ ପରିଣତ କରିପାରିଲେ ସେ ମରୁଭୂମିକୁ। କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ଦୁର୍ଯ୍ୟୋଧନ ତାଙ୍କ ସହିତ ପୁଣି ତାଙ୍କୁ କ'ଣ ପଶା ଖେଳ ପାଇଁ ଆହ୍ୱାନ କରିକି ତାଙ୍କୁ ଛଳରେ ତାଙ୍କର ସବୁଠୁ ସମସ୍ତ ରାଜ୍ୟକୁ ହରଣ କରିନେଇଛନ୍ତି। ଏମିତିକି ଦୁର୍ଯ୍ୟୋଧନକୁ ମଧ୍ୟ ଉଲଗ୍ନ କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଛି। କେତେ ପ୍ରକାର ଅନ୍ୟାୟ କରା ନଯାଇଛି, କିନ୍ତୁ ତଥାପି ବାର ବର୍ଷ ବନବାସ ପରେ, ଗୋଟିଏ ବର୍ଷ ସେମାନେ ଯେତେବେଳେ ରହିଲେ ଅଜ୍ଞାତବାସ ରହିଲେ, ତାପରେ ତଥାପି ପାଣ୍ଡବମାନେ ଚାହୁଁଛନ୍ତି ଆଉ ଯୁଦ୍ଧ ନ କରିବା ପାଇଁ। ତାଙ୍କ ଏତେ ଅନ୍ୟାୟ କରିଥିଲେ ମଧ୍ୟ ସେମାନେ ଚାହୁଁଛନ୍ତି, ନାଇଁ ଆମେ ଶାନ୍ତି ଚାହୁଁଛୁ, ଆମକୁ ଆମ ରାଜ୍ୟଟା ଫେରାଇ ଦିଅନ୍ତୁ, ଆମେ କୌଣସି ତାଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଚାହୁଁଛୁ। ତେଣୁ ଭଗବାନ ସ୍ୱୟଂ ଆସିଛନ୍ତି ସେଥିପାଇଁ, ନହତାନି ପୁଂସା ଅମୃତା ଅମୃତ, ଭଗବାନ ହେଉଛନ୍ତି ଜଗତ ଗୁରୁ ସମସ୍ତଙ୍କର। ସେ ହେଉଛି ପ୍ରକୃତ କୃଷ୍ଣ ବନ୍ଦେ ଜଗତ ଗୁରୁ, ପ୍ରକୃତ ଗୁରୁ ହେଉଛନ୍ତି ଭଗବାନ। ସେ ସମସ୍ତଙ୍କୁ ଏଇ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ। ଆମର ଏଇ ଯେଉଁ ପରମ୍ପରା, ଇଏ ହେଉଛି ଭଗବାନ ଦେଇଛନ୍ତି ଜ୍ଞାନ ବ୍ରହ୍ମାଙ୍କୁ, ବ୍ରହ୍ମା ଦେଇଛନ୍ତି ନାରଦକୁ, ନାରଦ ଦେଇଛନ୍ତି ବ୍ୟାସଙ୍କୁ। ଏଇଭଳି ଭାବରେ ଏଇ ପରମ୍ପରା, ଇଏ ହେଉଛି ବ୍ରହ୍ମ ମାଧବ ଗୌଡ଼େ ପରମ୍ପରା। ଭଗବାନ ଯେଉଁ ଜ୍ଞାନ ଦେଇଥିଲେ, ସେଇ ପରମ୍ପରାରେ ଆମେ ସେ ମଧ୍ୟ ସେ ଜ୍ଞାନ ପ୍ରଦାନ କରୁଛେ। ତେଣୁ ଯେଉଁମାନେ ଏଇ ପରମ୍ପରାରେ ଆସିବେ, ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବେ। ସେଥିପାଇଁ ପଦ୍ମପୁରାଣରେ ଶିବଜୀ କହୁଛନ୍ତି, ପରମ୍ପରା ବିନା ଯେ ମନ୍ତ୍ରା ତେ ନିଷ୍ଫଳା ମତା। ବହୁତ ସମ୍ପ୍ରଦାୟ ଅଛନ୍ତି, ତାଙ୍କର ପରମ୍ପରା ନାହିଁ, କିନ୍ତୁ ସେମାନେ ଯଦିଓ ବୈଦିକ ଶାସ୍ତ୍ରକୁ ବିଭିନ୍ନ ପ୍ରକାର ମନ୍ତ୍ରକୁ ଉଦ୍ଧାର କରିବେ, କିନ୍ତୁ ତଥାପି ତାର କିଛି ମୂଲ୍ୟ ରହିବନି, କାରଣ ସେ ପରମ୍ପରାରେ ଆସୁନି। ପ୍ରଭୁପାଦ ମହାଦେବ ଉଦାହରଣ ଦେଇଛନ୍ତି, ଯେମିତି ଆମର ପୋଷ୍ଟ ବକ୍ସ ରହିଛି, ଆପଣ ଗୋଟେ ଚିଠି ଲେଖୁଛନ୍ତି, ସେ ପୋଷ୍ଟ ବକ୍ସରେ ପକେଇଦେଲେ ସେ ଯାଇକି ସେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ, କିନ୍ତୁ ଯେକୌଣସି ଡବାରେ ପକେଇଦେଲେ ସେଟା ଯିବନି। ତେଣୁ ଇଏ ହେଉଛି ପରମ୍ପରା, ଏହି ପରମ୍ପରାରେ ଆସିଲେ ଆମେ ପ୍ରକୃତ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ଯେକୌଣସି ସମ୍ପ୍ରଦାୟ ଯାଇ ପହଞ୍ଚିଗଲେ ସେ ତାଙ୍କଠୁ ଆମେ ପ୍ରକୃତ ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଭଗବାନ ସ୍ୱୟଂ ଆସିକି ଅମୃତପୂର୍ଣ୍ଣ କଥା କହୁଛନ୍ତି, କିନ୍ତୁ ରାଜରୁ ମେ ନେଇ କ୍ଷେତପୂର୍ଣ୍ଣ ଲେସା, ଦୁର୍ଯ୍ୟୋଧନ ସେଟା ଗ୍ରହଣ କଲାଣି, କହିଲା ବିନା ଯୁଦ୍ଧରେ ମୁଁ ସୁଚରିତ୍ର ମେଦିନୀ ଦେବିନି। ପାଞ୍ଚ ଖଣ୍ଡି ଗ୍ରାମ ମଧ୍ୟ ଚାହୁଁଥିଲେ, ପାଞ୍ଚଟି ଗ୍ରାମ ଦେଲେ ସେ ସନ୍ତୁଷ୍ଟ ହୋଇଯିବେ, ଯେ ପୃଥିବୀର ସମ୍ରାଟ ସେ ଚାହୁଁଥିଲେ, କାରଣ ସେ ପୃଥିବୀର ସମ୍ରାଟ ଯଦିଓ ସେ ଇନ୍ଦ୍ରପ୍ରସ୍ଥରେ ରହିଥିଲେ, କିନ୍ତୁ ସେ ରାଜସ୍ୱ ଯଜ୍ଞ କରିଥିଲେ। ରାଜସ୍ୱ ଯଜ୍ଞ ମାନେ ପୃଥିବୀର ସମସ୍ତ ରାଜାଙ୍କୁ ସେ ନିଜ ଅଧୀନରେ କରିଥିଲେ, ଏବଂ ଅନ୍ତିମ ଜଣେ ରାଜା ଥିଲେ ଯିଏକି ଜରାସନ୍ଧ, ଯାହାକୁ କେହି ପରାସ୍ତ କରିପାରିନଥିଲେ। ତେଣୁ ଭୀମ, ଅର୍ଜୁନ ଏବଂ ଭଗବାନ ନିଜେ ଯାଇକିରି ଭୀମ ଏବଂ ସେ ଜରାସନ୍ଧ ଯୁଦ୍ଧ କରିକିରି, ଦ୍ୱନ୍ଦ୍ୱ ଯୁଦ୍ଧ କରିକିରି ଜରାସନ୍ଧକୁ ସେ ମୃତ୍ୟୁ ପରାହତ କଲେ ବା ତାକୁ ନିଧନ କଲେ। ତେଣୁ ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ ଯୁଧିଷ୍ଠିର ମହାରାଜ, କିନ୍ତୁ ତଥାପି ସେ କହୁଛନ୍ତି ଯେ ପାଞ୍ଚ କୋଟି ଗ୍ରାମ ଦେଇଦିଅନ୍ତୁ, ଆମେ ସେଥିରୁ ସନ୍ତୁଷ୍ଟ ରହିବୁ। କେତେ ମାନେ ଭଗବାନ ଏଇ କିଭଳି ଭଗବାନଙ୍କର ଭକ୍ତମାନେ ହେଲେ, କିଭଳି କେତେ କମ୍ ଦିନରେ ବି ସେମାନେ ସନ୍ତୁଷ୍ଟ ହେଇପାରିବେ। ସମଗ୍ର ପୃଥିବୀର ଯେ ସମ୍ରାଟ, ସେ ପାଞ୍ଚ କୋଟି ଗ୍ରାମ ପାଇଁ ମଧ୍ୟ ଚାହୁଁଛନ୍ତି, ପାଞ୍ଚ କୋଟି ଗ୍ରାମ ଉପରେ ଭିକ୍ଷା କରୁଛନ୍ତି, କିନ୍ତୁ ତଥାପି ଦୁର୍ଯ୍ୟୋଧନ କହୁଛନ୍ତି ନା, ବିନା ଯୁଦ୍ଧରେ ଆମେ ସୁଚିତ୍ର ବେଦନ ଦେବୁନି। ତେଣୁ ଏଇ ଯୋଉ ଯେତେବେଳେ ଭଗବାନ ଚାଲିଯାଇଛନ୍ତି, ଭଗବାନ ମଧ୍ୟ ବନ୍ଦୀ କରିବା ପାଇଁ ଚେଷ୍ଟା କରୁଥିଲା ଦୁର୍ଯ୍ୟୋଧନ, କିନ୍ତୁ ଭଗବାନ ସେଇଠି ତାଙ୍କ ବିରାଟକୁ ଦେଖେଇଛନ୍ତି। ତେଣୁ ଯାହା ହଉ ଯେତେବେଳେ ଭଗବାନ, ସେଇଠି ମଧ୍ୟ ଗୋଟେ କଥା ଏଠି ଆସୁଛି, ମୁଁ କହିବି ଏଇଟା, ତେଣୁ ଯେତେବେଳେ ଚାଲିଯାଇଛନ୍ତି, ସେତେବେଳେ ଫେରିଯାଇଛନ୍ତି ରାଜସଭାରେ, ଚାଲିଯାଇକି ସେ ବିଦ୍ରୁଙ୍କ ଘରେ ପ୍ରବେଶ କରିଛନ୍ତି। ତେଣୁ ଆ ପରେ ଯେତେବେଳେ ଧୃତରାଷ୍ଟ୍ର ବିଦ୍ରୁଙ୍କୁ ଡାକିଛନ୍ତି ଯେ ବର୍ତ୍ତମାନ ଯେ ଭଗବାନ ଆସିଥିଲେ ଶାନ୍ତି ପ୍ରସ୍ତାବ ନେଇକିରି, ମୋର ପୁଅ ତ ତାକୁ ଏଡ଼େଇ ଦେଲା, ତାଙ୍କ କଥାକୁ ଗ୍ରହଣ କଲାନି, ବର୍ତ୍ତମାନ କ'ଣ କରିବା? ତେଣୁ ବିଦୁର କହୁଛନ୍ତି ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ତମେ ପାଣ୍ଡବମାନଙ୍କୁ ତାଙ୍କର ଯେଉଁ ଖାଣ୍ଡପ୍ରସ୍ତ ରହିଛି, ଇନ୍ଦ୍ରପ୍ରସ୍ତ ରହିଛି, ତାଙ୍କୁ ଫେରେଇ ଦିଅ, ଆଉ ଫେରେଇ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ରହିବେ, ଆଉ କୌଣସି ଅସୁବିଧା ହେବନି। अजात शत्रु प्रतिजच्छ जाय विकायचे भागवत तते संगे आसीले से विषय अजात शत्रु युधिष्ठिर महाराज को अजात शत्रु बोली कह जाउ जदि ताकर ए दुर्योधन इत्यादि सहाय भाई ताक गुरुजन शत्रु हिसाब रही लागिसन गुरु पिला जन लागिसन तथापि ताकर नाम ही अजात शत्रु तेणु विदुर कहते अजात शत्रु प्रत्यक्ष दाय जो दाय जो दाबी अच्छी जो इंद्रप्रस्थ को फेरे दिंतु तुम्हें प्रकृत सुखे रही पार शांति रही पार कि दुर्योधन विदुर को बहुत प्रकार अपमान सूचक कथा कहती कहुचरा क्षत्रावण प्रविष्ट विदुर को क्षत्र बोली कह कारण से दासी पुत्र थे दासदेव पुत्र विदुर यमराज से थे स्वयं यमराज यमराज कहले जे महान जो रही महाजन महाजन मान जाने विदुर किंतु से जो यमराज थे से कौन से कारण मांडुक मांडव मुनि अभिशाप प्रदान कर मांडव मुनि जे कि जड़े जो से मांडव मुनि थे से राज्य राजा किसी धन सम्पत्ति चोरी होगा तेणु राजा सैनिक मान जो से चोर पचर धाऊते चोर मैंने आसिक मांडव मुनि आश्रम पशि जाइगले तेणु चोर मान सैनिक मान देखिले ये मुनि मुनि जन बस ध्यान करोध ये आमको छड़ा छलना करने ध्यान कर चोर बोले आसिक शूली में बसई शूली बसई मान गोटे मुनिया रही गोटे काठ जिन रही तार गोटे मुनिया पदार्थ रही मलद्वार दे कि बसई मैंने से मुनिया दे कि मलद्वार भर दे कि मृत्यु बरण करें शूली प्रदान करेतु मांडव मुनि बहुत उन्नत स्तर भक्त थे तेनाली भगवान सब भगवान भक्त को रक्षा करती किंतु एक कथा मांडव मुनि मृत्यु होनी कि राजा जो जान लें जे यही भाव में जड़े साधु को दि जा दंड दि जाए अपराध निरपराध को जड़े दंड दि जाए तेनालीर क्षमा प्रार्थना करमा प्रार्थना से मुक्त कर मांडव मुनि पुणी जा यमराज को पचारे कि मुझे कौन सी पाप कार्य करें मत कहीं दुख भोग कर पड़ा तेणु यमराज विदुर सहित यमराज थे सी देखिले रेकर्ड देखिले देखाई जितेबाद ये थे गोटे छोट पिला गोटे गोटे कंकी प्रजापति को लेकिन मलद्वार से कंटा विध कर दे दंड टी दिगला तेनाली मांडव मुनि कहे मुझे छोट पिला दिन जहाँ करी ताबड़ी दंड दवा ठीक नुह तुम्हें क्षुद्र हो जा बोली से अभिशाप देते अवश्य ये भगवान लीला को बुझाटा भागवत जो शस्त्र रही बुझाटा कि सहज नुह किंतु ये जो अभिशाप दला ये मतलब गोटे ब्लेसिंग रे गोटे आशीर्वाद परिणत होगा कारण यमराज जे कि जन महाजन से सब महाजन कह से भगवान को जानती तत्व जानती किंतु तांकर कार्य होची पापी मान सहित रही दौंती ये भाई दंड पाइब ये भाव में पुरस्कृत हम किए दंड पाइब किए पुरस्कृत यही कार्य से लिप्त रही तेणु ये पाप पुण्य भितर से निजुक्त रही तेणु पाप पुण्य ऊर्धरे भगवान भक्त जी पाप पुण्य ऊर्ध स्तर से तेनालीरु सी चाहते कमी भगवान लीला किसी भाग निर मन विला जो रही भगवान व्यवस्था ये अभिशाप भी पाई तेणु सी विदुर हिसाब से आसदेव पुत्र किंतु जेहेतु से दासी धृतराष्ट्र दासी धृतराष्ट्र सहित जन्म नहीं से जो विचित्र वीर्य जो दासी पुत्र हिसाब से आसान क्षता भी कह तेणु सीए विदुर सी सबक विदुर नीति हूँ प्रसिद्ध विदुर प्रकृत शास्त्र प्रकृत नियम प्रकृत धर्म से जानती तेणु तर विदुर नीति हूँ प्रसिद्ध विदुर नीति से धृतराष्ट्र सब डाक परामर्श नि किंतु दुर्योधन से ग्रहण कलानी से जो अपमान सूचक कथा कहला तेणु विद्रोह कौन कले ना सबकि त्याग करके से पलि जा क्षेत्रावन प्रविष्टे न चक्ता स्वगृह बुद्धिमान तर जो घर थी से घर हूँ से घर भी रही पारे प्रधानमंत्री पद न रहीकि घर रही पारे कि असुविधा नाला कि तथापि से घर को त्याग कले जो घर हूँ स्वगृह वृद्धिमत वृद्धिमत कहले रिद्धिमत कहले बहुत धन सम्पत्ति अच्छी नुह रिद्धिमत कहले कारण भगवान से जाती परस्पर कहवा अयम मंत्र भगवान अखिलेश्वर पौरेन्द्र गृह प्रवेश ପୂର୍ବେନ୍ଦ୍ର ପୂର୍ବ ବଂଶରେ ଏମାନେ ସବୁ ଆସୁଛନ୍ତି। ପାଣ୍ଡବମାନେ କୁରୁମାନେ ଏମାନେ ହେଉଛନ୍ତି ଯଯାତିଙ୍କର ଯେଉଁ ପାଞ୍ଚ ପୁଅ ରହିଛନ୍ତି ସବୁଠାରୁ କନିଷ୍ଠ ପୁତ୍ର ହେଉଛି ପୁରୁ। ପୁରୁ ବଂଶରେ ଏଇ ଚନ୍ଦ୍ର ବଂଶରେ ସବୁ ବର୍ଣ୍ଣା ଭାଗ ବର୍ଣ୍ଣା କରାଯିବ। ପୁରୁ ବଂଶରେ ଏମାନେ ସବୁ ଆସୁଛନ୍ତି ତେଣୁ ଏ ପୌରବେନ୍ଦ୍ର ବୋଲି କୁହାଯାଉଛି। ପୌରବେନ୍ଦ୍ର ଯିଏ ଦୁର୍ଯ୍ୟୋଧନ ଯିଏ କୁରୁ ବଂଶରେ ଯିଏ ଯୁବରାଜ ଥିଲେ ତେଣୁ ପୌରବେନ୍ଦ୍ର ସେ ମଧ୍ୟ ପୌରୁ ଏବଂ ବିଦୁର ମଧ୍ୟ ସେ ପୁରୀରେ ଆସୁଛନ୍ତି। ତେଣୁ ପୌରବେନ୍ଦ୍ର ଗୃହଙ୍କିତ୍ୱା ସେ ରାଜ୍ୟକୁ ତ୍ୟାଗ କରିକିରି ତାଙ୍କର ଯେଉଁ ଘର ରହିଛି ସ୍ୱଗୃହ ବୃଦ୍ଧି ମଧ୍ୟ ଭଗବାନ ସ୍ୱୟଂ ଆସନ୍ତି। ଭଗବାନ ଯେତେବେଳେ ଦୁର୍ଯ୍ୟୋଧନ ଯେତେବେଳେ ଭଗବାନ ଆସିଲେ ଶାନ୍ତି ପ୍ରସ୍ତାବ ଆଣି ତାଙ୍କ ପାଇଁ ବହୁତ ପ୍ରକାର ଖାଦ୍ୟର ବ୍ୟବସ୍ଥା କରିଛନ୍ତି, ରାଜଭୋଗ ବ୍ୟବସ୍ଥା କରିଛନ୍ତି। ରାଜାଙ୍କର ବହୁତ ଧନ ରହିଛି, ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିବେ, କିନ୍ତୁ ଭଗବାନ କ'ଣ କଲେ ନା ସେଠି କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ। ବିଦୁର ତାଙ୍କୁ ନ ଡାକିଲେ ମଧ୍ୟ ଅନାହୂତ ବୋଲି କୁହାଯାଉଛି, ସେ ତାଙ୍କୁ ଡାକି ନାହାନ୍ତି। ଯଦ୍ବାୟଂ ମନ୍ତ୍ରକୃତ୍ୱ ଭଗବାନ କୋଉଠି ବର୍ଣ୍ଣନା କରାଯାଇଛି ଅନାହୂତ ବୋଲି ନା ତ ପରେ ବର୍ଣ୍ଣନା କରାଯାଇଛି। ଯାହା ହଉ ସେ ବିଦୁର ଭଗବାନଙ୍କୁ ନିମନ୍ତ୍ରଣ କରିନା କିନ୍ତୁ ଭଗବାନ ନିଜେ ଯାଇ ପହଞ୍ଚି ଯାଇଛନ୍ତି ବିଦୁରଙ୍କ ଘରେ ଏବଂ ବିଦୁରଙ୍କ ଘରେ ଏଇ ଶାଗ ଯୋଉ ଶାଗ ପଖାଳ ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ସେଥିପାଇଁ ଆମର କବିମାନେ ବର୍ଣ୍ଣନା କରିଛନ୍ତି ଦୁର୍ଯ୍ୟୋଧନ କୋ ଭୋଗ ନ ଖାୟୋ ରୁଖ ଶାଗ ବିଦୁର ଖାୟୋ ଦୁର୍ଯ୍ୟୋଧନ କୋ ଭୋଗ ନ ଖାୟୋ ରୁଖ ଶାଗ ବିଦୁର ଖାୟୋ ଏସେ ପ୍ରେମ ପୁଜାରି ରାଧେ ଏସେ ପ୍ରେମ ପୁଜାରି ରାଧେ ବିଦୁର ଘରେ ଭଗବାନ ସେଥିପାଇଁ ଆମକୁ କହୁଛନ୍ତି, ଆମକୁ ବହୁତ ଅନୁନୟ ବିନୟ କି ସେ ଭଗବାନ କହୁଛନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ଦୁଇଥର କଥା କହୁଛନ୍ତି, ଏଇଟା ଗୋଟିଏ ଥର କହିଛନ୍ତି ଯେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋଉ ମେ ଭକ୍ତ ପ୍ରୟୋଚ୍ଛନ୍ତି ତଦମ ଭକ୍ତି ଉପଭୂତମ ଅସ୍ମାମି ପ୍ରଦାପନ। ଭଗବାନ ଆମକୁ ଅନୁନୟ ସହକାରେ ବହୁତ ବିନୟ କି ଭଗବାନ ଆମକୁ କହୁଛନ୍ତି, ଆମକୁ ପ୍ରାର୍ଥନା ଭଗବାନ ଆମକୁ ପ୍ରାର୍ଥନା କରୁଛନ୍ତି। ଆମେ ପ୍ରାର୍ଥନା କରିବା କଥା ଭଗବାନଙ୍କୁ, କିନ୍ତୁ ଭଗବାନ ଆମକୁ ପ୍ରାର୍ଥନା କରୁଛନ୍ତି ଯେ ମୋତେ ଟିକେ ଫଳ ଟିକେ ଦିଅ, ନହେଲେ ଟିକେ ପାଣି ଟିକେ ଦିଅ, ନହେଲେ ଟିକେ ଫୁଲ ଟିକେ ଦିଅ। ହଁ, କାହିଁକି ନା ତମେ ଯଦି ଭକ୍ତିର ସହିତ ଦେବ ସେଇଟାକୁ ତାହେଲେ ମୁଁ ଗ୍ରହଣ କରିବି। ଭଗବାନ ଯଦି ଖାଦ୍ୟ ଗ୍ରହଣ କରିବେ ତାହେଲେ କ'ଣ ହବ? ଭଗବତ ଗୀତା ତୃତୀୟ ଭଗବାନ କହିଛନ୍ତି ଯଜ୍ଞ ଶ୍ରେଷ୍ଠ ଆସନ ସନ୍ତୁ ମୁଚ୍ଚନ୍ତେ ସର୍ବ କୃବି ସେଇ ଭୁଞ୍ଜନ୍ତେ ତୁ ଅଗମ ପାପା ଯେ ପଚନ୍ତି ଆତ୍ମକାରଣା। ସାଧାରଣତଃ ଶତକଡ଼ା ଅନେଶ୍ୱତ ଭାଗ ଲୋକ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସେମାନେ ପାପ ଗ୍ରହଣ କରୁଛନ୍ତି, କାରଣ ସେ ଖାଦ୍ୟକୁ ସେମାନେ ଭଗବାନଙ୍କୁ ଅର୍ପଣ କରୁନାହାନ୍ତି। ଆତ୍ମକାରଣ ନିଜେ ନିଜ ଜୀବର ଆନନ୍ଦ ପାଇଁ ନିଜର ଶରୀର ପୁଷ୍ଟି ପାଇଁ ସେ ଖାଦ୍ୟ ଗ୍ରହଣ କରୁଛନ୍ତି, କିନ୍ତୁ ସେ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରା ନଯାଉଥିବା ହେତୁ ଭୁଞ୍ଜନ୍ତେ ତୁ ଅଗମ ପାପା ସେମାନେ ପାପ ଭଗବାନ କରୁଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ଭଗବାନଙ୍କୁ ଅର୍ପଣ କରୁଛନ୍ତି, ଭଗବାନଙ୍କୁ ଅର୍ପଣ କରି କ'ଣ ହେଉଛି ନା ଯଜ୍ଞ ଶିଷ୍ଟାସୀନ ସନ୍ତୋ ମୁଚ୍ଚନ୍ତି ସର୍ବ କିଭି ସେଇ ସମସ୍ତ ପାପଙ୍କ ପ୍ରତିକ୍ରିୟାରୁ ସେ ଖାଦ୍ୟ ପାପରୁ ମୁକ୍ତ ହେଇଯାଉଛି, ସେ ଖାଦ୍ୟ ପ୍ରସାଦରେ ପରିଣତ ହେଉଛି। ଯେଉଁ ପ୍ରସାଦ ପ୍ରାପ୍ତ ହେଲେ ଭଗବତ ଗୀତାରେ ଭଗବାନ କହୁଛନ୍ତି ପ୍ରସାଦ ସର୍ବ ଦୁଃଖାନା ହାନି ରସ୍ୟ ବଜାୟତେ ପ୍ରସନ୍ନ ଚେତସ ଇଆସୁ ବୁଦ୍ଧି ପର୍ଯ୍ୟବତିଷ୍ଠ ଦେଇ। ଯଦି ଆମେ ପ୍ରସାଦ ପ୍ରାପ୍ତ ହେବା ଆମର ସମସ୍ତ ଦୁଃଖ ଚାଲିଯିବ ଏବଂ ଆମର ବୁଦ୍ଧି ପ୍ରକୃତ ଉନ୍ନତ ସ୍ତରକୁ ଆସିବ, ଯୋଉ ବୁଦ୍ଧି ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିପାରିବା। ଦାଦା ଆମେ ବୁଦ୍ଧି ଯୋଗାନ୍ତମ ଜେନ ମାମ ଉପଜାନ୍ତେ ଏଇ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା, କାରଣ ଆମେ ବୁଦ୍ଧି ଆମର ଉନ୍ନତ ସ୍ତରକୁ ଆସିଛି ଏଇ ଭଗବାନ ପ୍ରସାଦ ପ୍ରାପ୍ତ ହେଇକରି। ତେଣୁ ବିଦୁର ଯିଏକି ସେ ଭଗବାନଙ୍କର ଭକ୍ତ ସେ ଚାହୁଁଥିଲେ ସେ ଅଭିଶାପଗ୍ରସ୍ତ ହେଇକି ଗୋଟେ ଶୂଦ୍ରରେ ପରିଣତ ହେଇଛନ୍ତି, ତେଣୁ ଯେତେବେଳେ ସିଏ ଯମରାଜ ଆସିଛନ୍ତି ଏଠିକି ବିଦୁର ହେଇଛି ସେତେବେଳେ କ'ଣ ଯମରାଜଙ୍କ ପୋଷ୍ଟ କିଏ ରଖିଛନ୍ତି? ଖାଲି ପଡ଼ିନି, ସେଠି ଅର୍ଜମା ଯେ ପିତୃମାନଙ୍କ ପିତୃନାମ ଅର୍ଜମା ଚାଷୀ ଭଗବତ ଗୀତା ଦଶମଧ୍ୟ ଭଗବାନ କହିଛନ୍ତି ପିତୃମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅର୍ଜମା, ସିଏ ରହିଛନ୍ତି ସେଠିକାର ଯମରାଜ ହେଇକି ରହିଛନ୍ତି ସେ ସମୟରେ ସେଇ ପୋଜିସନ୍ ସେ ପିରିୟଡ଼ଟା ସିଏ ରହିଛନ୍ତି ଅର୍ଜମା। ତେଣୁ ବିଦୁର ସମୟ ହେଇଗଲାଣି ତେଣୁ ବିଦୁର ସେହିଭଳି ଭାବରେ ଜଣେ ଭଗବାନଙ୍କ ସହିତ ଲୀଳି ମିଶିକିରି ଭଗବାନଙ୍କ ବିଭିନ୍ନ ସେବାରେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରୁଛନ୍ତି ଯେଉଁମାନେ ଭଗବାନଙ୍କ ଲୀଳାରେ ଅଂଶଗ୍ରହଣ କରୁଛନ୍ତି ସେମାନେ ନିଶ୍ଚିତ ବହୁତ ଭାଗ୍ୟବାନ ଯେଉଁ ଆମେ ଏଇ ଭକ୍ତି ମାର୍ଗରେ ଅଗ୍ରଚ ହେଉଛେ ଆମେ ଯେଉଁମାନେ ସିଦ୍ଧିପ୍ରାପ୍ତ ହେବା ସେମାନେ ଭଗବତ ଧାମ କେମିତି ଯିବେ ନା ଭଗବାନଙ୍କର ଯେଉଁ ବୌମ ଲୀଳାରେ ଭଗବାନ ଲୀଳା କରୁଛନ୍ତି ଆଜି ଯେଉଁ ଆମେ କହୁଛେ ଭଗବାନ ଏଇଭଳି ଭାବରେ ଲୀଳା କରିଥିଲେ ପୁଣି ମଧ୍ୟ କେଉଁଠି ଯାଇକି ଭଗବାନ ଯାଇକିରି ସେଇ ପାଣ୍ଡବ କୌରବମାନଙ୍କ ପାଖରେ ଯାଇକି ବର୍ତ୍ତମାନ ମଧ୍ୟ ଭଗବାନ କହୁଥିବେ ତାଙ୍କର ଅମୃତବାଣୀ କହୁଥିବେ ଶାନ୍ତି ପ୍ରସ୍ତାବ ମଧ୍ୟ ଚାଲିଥିବ କେଉଁଠି ଦେଖିବେ କେଉଁଠି ମହାଭାରତ ଯୁଦ୍ଧ ଚାଲିଥିବ ସବୁଠି ଏଇ ଭଗବାନ ଲୀଳା ହେଉଛି ନିତ୍ୟ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି ଯେଉଁ ବିଶ୍ୱବ୍ରହ୍ମାଣ୍ଡରେ ଭଗବାନଙ୍କ ବିଭିନ୍ନ ଲୀଳା ସବୁ ଚାଲିଛି ତେଣୁ ଆମେ ଯଦି ଯେଉଁମାନେ ସିଦ୍ଧି ଲାଭ କରିବେ ମୃତ୍ୟୁ ସମୟରେ ଯଦି ସେମାନେ ଭଗବାନଙ୍କ ସ୍ମରଣ କରିବେ ଭଗବାନଙ୍କ ସ୍ମରଣ କରି ଭଗବଦାମଙ୍କୁ ସେମାନେ ଯଦି ଭଗବଦାମ କେମିତି ଯିବେ ନା ଭଗବାନଙ୍କର ଯେଉଁ ଲୀଳା ଚାଲିଛି ସେଇ ଲୀଳାରେ ସେମାନେ ଅଂଶଗ୍ରହଣ କରିବେ ତେଣୁ ସେଇ ସେଇଟା ପ୍ରବେଶନ ବୋଲି କୁହାଯାଉ ସେଇ ଲୀଳାରେ ଅଂଶଗ୍ରହଣ କରି ତାପରେ ସେମାନେ ଭଗବଦାମଙ୍କୁ ଯିବେ ତେଣୁ ଯେଉଁମାନେ ଭଗବାନ ଲୀଳାରେ ଅଂଶଗ୍ରହଣ କରୁଛନ୍ତି ସେମାନେ ବହୁତ ଉନ୍ନତ ସ୍ତରର ସାଧାରଣ ବ୍ୟକ୍ତି ନୁହନ୍ତି ସେମାନେ ତେଣୁ ବିଦୁରଙ୍କର ଯେଉଁ ଆଶା ଥିଲା ଯେ ସେ ଭଗବାନ ଲୀଳାରେ ଭାଗ ନେବେ ସେ ମଧ୍ୟ ଏଇ ଲୀଳାରେ ଭାଗ ନେଇଛନ୍ତି ବ୍ରହ୍ମା ମଧ୍ୟ ଭଗବାନ ଲୀଳାରେ ଭାଗ ନେଇଛନ୍ତି ଏସବୁ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି ଆମେ ଭାଗବତ ସବୁ ଶ୍ରବଣ କରିବା ତେଣୁ ଏଠାରେ କୁହାଯାଉଛି ଯଦ୍ଭା ଅୟଂ ମନ୍ତ୍ର ପୂର୍ବ ଭଗବାନ ଅଖିଳେଶ୍ୱର ଭଗବାନ ଯାହା କହୁଛନ୍ତି ସେଇଟା ହେଉଛି ମନ୍ତ୍ର ଭଗବାନ ଆମେ ଯେଉଁ ମନ୍ତ୍ର ପାଠ କରୁଛେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ଇଏ ହେଉଛି ମହାମନ୍ତ୍ର କିନ୍ତୁ ଭଗବାନ ଯାହା କହିବେ ସେ ହେଉଛି ମନ୍ତ୍ର ଭଗବତ ଗୀତାରେ ଯାହା ଭଗବାନ କହିଛନ୍ତି ସେ ମନ୍ତ୍ର ଯେଉଁ ଦେବତାମାନେ ଯାଆନ୍ତି ଭଗବାନ ପାଖକୁ ପ୍ରାର୍ଥନା କରନ୍ତି ଭଗବାନଙ୍କୁ ସେ କହନ୍ତି ଏବଂ ଆମକୁ କିଛି ମନ୍ତ୍ର ପ୍ରଦାନ କରନ୍ତି ଯେଉଁ ମନ୍ତ୍ର ଦ୍ୱାରା ଆମେ ଆମର ଯେଉଁ ସମସ୍ୟା ରହିଛି ସେ ସମସ୍ୟାର ସମାଧାନ କରିପାରିବା ଇଏ ହେଉଛି ମନ୍ତ୍ର ଭଗବାନ ଯେଉଁ ମନ୍ତ୍ର ପ୍ରଦାନ କଲେ ଯେଉଁ ଶାନ୍ତି ପ୍ରସ୍ତାବ ଦେଇଥିଲେ ଶାନ୍ତି ପ୍ରସ୍ତାବରେ ଯେଉଁ କଥା କହିଥିଲେ ସେ କଥାକୁ ଯଦି ସେମାନେ ଗ୍ରହଣ କରିଥାନ୍ତେ ଦୁର୍ଯ୍ୟୋଧନ ଇତ୍ୟାଦି ପର୍ବମାନେ ଗ୍ରହଣ କରିଥାନ୍ତେ ତାହେଲେ ନିଶ୍ଚିନ୍ତ ଭାବେ ତାଙ୍କର ମଙ୍ଗଳ ହେଇଥାନ୍ତା ଭଗବତ ଗୀତାରେ ଯେଉଁ ଭଗବାନ ମନ୍ତ୍ର ଆମକୁ ଦେଇଛନ୍ତି ଇଏ ଆମର ମଙ୍ଗଳ ପାଇଁ ଭଗବାନ କହିଛନ୍ତି ଭଗବତ ଗୀତା ଦଶମତାରେ ଭଗବାନ କହୁଛନ୍ତି ଭୂଏ ଏବଂ ମା ବାବୁ ଶୁଣୁ ମେ ପରମ ବଚ ଇଷ୍ଟୋସି ମେ ଦୃଢ଼ ତତ୍ତ୍ୱବକ୍ଷାମିତେ ହିତମ୍ ତମର ହିତ ପାଇଁ ତମର ମଙ୍ଗଳ ପାଇଁ ମୁଁ ଏଟା କହୁଛି ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି ସମଗ୍ର ମାନବ ସମାଜ ମଙ୍ଗଳ ପାଇଁ କହିଛନ୍ତି କିନ୍ତୁ ଯଦି ଆମେ ସେ ଭଗବାନ କଥା ଗ୍ରହଣ ନ କରିବା ତାହେଲେ କଣ ହବ ନା ଯଦଙ୍କାର ମାସିତ ମଚିତ ସର୍ବଦୁଗାନା ପ୍ରସାଦ ପରିସ୍ଥିତି ଅଥଚ ତୁମ କାର ନ ଶୋଷ ବିନକ୍ଷସି ଯଦି ତମେ ଶୁଣିବନି ତାହେଲେ ତମ ବିନାଶ ହବ ଭଗବାନ ସମସ୍ତ ମନ୍ତ୍ର ପ୍ରଦାନ କଲେ କୌରମାନଙ୍କର କେମିତି ମଙ୍ଗଳ ହବ ସେଥିପାଇଁ ଭଗବାନ ମନ୍ତ୍ର ପ୍ରଦାନ କଲେ କିନ୍ତୁ ସେମାନେ ଗ୍ରହଣ କଲେନି ତେଣୁ ସେହିଭଳି ଭାବରେ ଏ ଭୌତିକ ଜଗତରେ ମଧ୍ୟ ଭଗବାନଙ୍କ ଗୁରୁକୃଷ୍ଣ ପ୍ରସାଦରୁ ସମସ୍ତଙ୍କୁ ଦିଆଯାଉଛି ଏହି ଭଗବାନଙ୍କର ଭକ୍ତି ପ୍ରଦାନ କରାଯାଉଛି ଯେଉଁମାନେ ଭାଗ୍ୟବାନ ଯିବେ ସେଟା ଗ୍ରହଣ କରୁଛନ୍ତି ଯେଉଁମାନେ ହତଭାଗା ସେମାନେ ଏଇଟାକୁ ତ୍ୟାଗ କରିଦେଉଛନ୍ତି ଗ୍ରହଣ କରୁନାହାନ୍ତି ଥରେ ଆମର ଶ୍ରୀଶ୍ରୀମନ୍ତ ବରୁଣ ସାମ୍ରାଜ କହୁଥିଲେ ଜଣେ ଗୋଟେ ବହୁତ ଦରିଦ୍ର ବ୍ୟକ୍ତି ସେ ଶିବଜୀଙ୍କର ଭକ୍ତ କିନ୍ତୁ ସେ ବହୁତ ଦରିଦ୍ର ତେଣୁ ସେ ଯେତେବେଳେ ଥରେ ଯାଉଛି ଶିବ ଏବଂ ପାର୍ବତୀ ଯାଉଛନ୍ତି ସେ ଦେଖିଲେ ସେ ତାଙ୍କ ଦରିଦ୍ର ବ୍ୟକ୍ତି ଯାଉଛି ତେଣୁ ପାର୍ବତୀ ତାଙ୍କ ପ୍ରତି କୃପା କରିବା ପାଇଁ ଚାହିଁଲେ କହିଲେ ଇଏ ତମର ଭକ୍ତ ଆପଣଙ୍କର ଭକ୍ତ ଇଏ ଆଉ ଇଏ ଏତେ ଦରିଦ୍ର ଅବସ୍ଥାରେ ଅଛି ତାକୁ କିଛି ଧନ ପ୍ରଦାନ କରନ୍ତୁ ଶିବଜୀ କହିଲେ ଇଏ ପୁରା ହତଭାଗା ଇଏ ତାଙ୍କୁ ଧନ ଦେଲେ ବି ଗ୍ରହଣ କରିବନି ନା ନାହିଁ କିଛି ଆପଣ କିଛି ଧନ ଦିଅନ୍ତୁ ଶିବଜୀ କହିଲେ ତାର ଦେଖ ମୁଁ ତାକୁ ଦେଉଛି ଧନ ସେ କ'ଣ କରୁଛି କି ନାହିଁ ଏଇକି ଭଗବାନ ଶିବଜୀ କ'ଣ କଲେ ନା ଗୋଟେ କୁଡ଼ିଆରେ ବହୁତ ବହୁତ ମୂଲ୍ୟବାନ ମଣି ସବୁ ରଖିକିରି ପାଖରେ ପକେଇଦେଲେ କିନ୍ତୁ ସେ ଲୋକ ଜଣକ ଯାଉଥିଲା ସେଇଠି ହଠାତ୍ ସେ ଚିନ୍ତା କଲା ଯେ ମୁଁ ଯଦି ଅନ୍ଧ ହେଇଥାନ୍ତି କ'ଣ ହେଇଥାନ୍ତା କହିକିରି ସେ ଅନ୍ଧ ହେଇକି ଚାଲିଲା ଚେୟାର ଚାଲିଲା ଏବେ ସେ ଯେଉଁ ଶିବଜୀ ପଠେଇଥିଲେ ଯେଉଁ ମୂଲ୍ୟବାନ ପଦାର୍ଥ ସେସବୁ ତାକୁ ଦେଇକି ପଳେଇଲା ପାର୍ବତୀ ଶିବଜୀ କହିଲେ ଦେଖିଲେ ତ ଇଏ ହତଭାଗ କେମିତି ଗ୍ରହଣ କରିପାରିଲାନି ତେଣୁ ସେଇଭଳି ଭାବରେ ଆମକୁ ଭଗବାନ ବ୍ୟବସ୍ଥା କରିଛନ୍ତି ସମସ୍ତଙ୍କୁ ସୌଭାଗ୍ୟ ପ୍ରଦାନ କରୁଛନ୍ତି ସୌଭାଗ୍ୟ କେମିତି ନା ବ୍ରହ୍ମାଣ୍ଡ ଭ୍ରମିତି କୋନ୍ ଭାଗ୍ୟବାନ ଯିବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଏଇ ଭକ୍ତିକୁ ପ୍ରାପ୍ତ ହୁଅନ୍ତି ଭଗବାନ ତାଙ୍କୁ ବ୍ୟବସ୍ଥା କରିଛନ୍ତି କିନ୍ତୁ ଯେଉଁମାନେ ହତଭାଗା ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି ଆମର ଏଇ ଯେଉଁ ଇସ୍କନ ଖୋଲାଯାଇଛି ସାରା ପୃଥିବୀରେ ଇସ୍କନ ସବୁ ଖୋଲାଯାଇଛି ଭଗବାନ କଥା ପ୍ରଦାନ କରାଯାଏ ଭଗବାନ ପ୍ରସାଦ ପ୍ରଦାନ କରାଯାଉଛି କୌଣସି ମୂଲ୍ୟ ସେଥିପାଇଁ ଦିଆଯାଉନି କିନ୍ତୁ ତଥାପି ଲୋକମାନେ ସେଥିରେ ଗ୍ରହଣ କରିପାରୁନାହାନ୍ତି ଅଂଶଗ୍ରହଣ କରିପାରୁନାହାନ୍ତି ତେଣୁ ଏମାନେ ହେଉଛନ୍ତି ହତଭାଗା ତେଣୁ ଭଗବାନ ଯଦ୍ୱା ଅୟଂ ମନ୍ତ୍ରକୃତ ବା ଭଗବାନ ଅଖିଳେଶ୍ୱର, ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଏବଂ ସେ ସମସ୍ତଙ୍କର ଈଶ୍ୱର, ଅଖିଳ ଈଶ୍ୱର, ଈଶ୍ୱର ପରମ କୃଷ୍ଣ ବିଗ୍ରହ ଅନାଦିରାତ ଗୋବିନ୍ଦ ସର୍ବକାରଣ ସମସ୍ତେ ଭୌତିକ କଥାରେ ଆମେ ଦେଖିବା ସମସ୍ତର କିଛି ନା କିଛି ନିୟନ୍ତ୍ରଣ କ୍ଷମତା ରହିଛି। ଆମର ଘରେ ଆମର କିଛି ନିୟନ୍ତ୍ରଣ କ୍ଷମତା ରହିଛି, ଆମ ଉପରେ ଆମର ଆଉ ଜଣେ ନିୟନ୍ତ୍ରଣକାରୀ ଅଛନ୍ତି, ତାଙ୍କ ଉପରେ ନିୟନ୍ତ୍ରଣକାରୀ ଅଛନ୍ତି। ଏଇଭଳି ଭାବରେ ଯେତେବେଳେ ଅନ୍ତିମ ସ୍ତରକୁ ପହଞ୍ଚିବା ଯେ ବ୍ରହ୍ମା ଦେଖିବା ବହୁତ ଜଗତ ଶ୍ରେଷ୍ଠ ଦେବତା ହେଉଛନ୍ତି ବ୍ରହ୍ମା, ଆଉ ଶ୍ରେଷ୍ଠ ଜୀବ ହେଉଛନ୍ତି ବ୍ରହ୍ମା, କିନ୍ତୁ ତାଙ୍କର ମଧ୍ୟ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଭଗବାନ ବ୍ରହ୍ମା ନିଜେ ଲେଖିଲେ ବ୍ରହ୍ମ ସଂହିତାରେ ଈଶ୍ୱର ପରମ କୃଷ୍ଣ, ପରମ ଈଶ୍ୱର ହେଉଛନ୍ତି କୃଷ୍ଣ, ତାଙ୍କର କେହି ନିୟନ୍ତ୍ରଣକାରୀ ନାହାନ୍ତି, ଯାହାର କେହି ନିୟନ୍ତ୍ରଣକାରୀ ନାହାନ୍ତି ସିଏ ହେଉଛନ୍ତି ଭଗବାନ। ଆଜିକାଲି ଆମେ ଦେଖୁଛା ବର୍ତ୍ତମାନ ଆମ ଓଡ଼ିଶାରେ ବହୁତ ତଥାଗତ ଭଗବାନ ହେଇଛନ୍ତି, କିନ୍ତୁ ତାଙ୍କର କ'ଣ ନିୟନ୍ତ୍ରଣକାରୀ ନାହାନ୍ତି, ମୃତ୍ୟୁ ହିସାବରେ ସବୁକିଛି ଭଗବାନ ଭରଣ କରିଦେଉଛନ୍ତି ତାଙ୍କର। ତେଣୁ ଯାହାର କେହି ନିୟନ୍ତ୍ରଣକାରୀ ନାହାନ୍ତି ସିଏ ହେଉଛନ୍ତି ଭଗବାନ। ଏଥିରେ ଏଇଠି କୁହାଯାଉଛି ଯେ ଭଗବାନ ଅଖିଳେଶ୍ୱର ପୌରବେନ୍ଦ୍ର ଗୃହ ନିତ୍ୱା, ପୌରବେନ୍ଦ୍ର କହିଲେ ଏଇ ଯୋଉ ଦୁର୍ଯ୍ୟୋଧନ ତାଙ୍କୁ ଡାକିଥିଲା, ଖାଦ୍ୟ ପଦାର୍ଥ ବହୁତ ତିଆରି କରିଥିଲା, ତାଙ୍କୁ ଖାଇବାକୁ ଦେଇକିରି ମୋତେ ଭାବୁଥିଲା ସେ ସବୁ କିଛି ଅତ୍ୟାୟ କରିଦେବ, କିନ୍ତୁ ଭଗବାନ କହିଲେ ମୁଁ କେଉଁଠି ଖାଏ, ଯଦି ସାଧାରଣ ଲୋକମାନେ କେଉଁଠି ଖାଆନ୍ତି, ଆମେ ବର୍ତ୍ତମାନ ଭୋକ ହେଉଛି ନ ଖାଇବା ଆମେ ରହିପାରିବାନି, ତେଣୁ ଆମକୁ ପ୍ରସାଦ ଦେଲେ ଆମେ ଖାଇବା, କିନ୍ତୁ ଭଗବାନଙ୍କର କୌଣସି କ୍ଷୁଦା ନାହିଁ। ଭଗବାନ ହେଉଛନ୍ତି ଆତ୍ମାରାମ, ସେ ତାଙ୍କର ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ତାଙ୍କର କୌଣସି ଆମର ଶାରୀରିକ ଯେଉଁ ଆବଶ୍ୟକତା ରହିଛି ତାଙ୍କର ସେମିତି କିଛି ନାହିଁ। ତାଙ୍କର ଶରୀର ହେଉଛି ସଚ୍ଚିଦାନନ୍ଦମୟ ଶରୀର, ଆନନ୍ଦମୟ ଶରୀର, ତେଣୁ ତାଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ। କିନ୍ତୁ ଜଣେ ଯଦି ପ୍ରୀତିର ସହିତ ପ୍ରେମର ସହିତ ଯଦି କିଛି ଖାଦ୍ୟ ଜଣେ ପ୍ରଦାନ କରିବେ ତାହେଲେ ଭଗବାନ ଗ୍ରହଣ କରନ୍ତି। ତେଣୁ ଭଗବାନ କହିଲେ ଦୁର୍ଯ୍ୟୋଧନକୁ ତମର କୌଣସି ପ୍ରୀତିମ ପ୍ରତି ନାହିଁ ବା ମୋର କୌଣସି ଖାଦ୍ୟ ଖାଇବାରେ କୌଣସି କ୍ଷୁଦା ନାହିଁ, ତେଣୁ ମୁଁ କେମିତି ତମଠାରେ ଖାଦ୍ୟ ଗ୍ରହଣ କରିବି। ତେଣୁ ଭଗବାନ ଯାଇକିରି ବିଦୁରଙ୍କ ଘରେ ଯାଇକିରି ଏଇ ଯାହା କିଛି ସେ ତିଆରି କରିଥିଲେ ସେଇଟାକୁ ସେ ଖାଇ ଗ୍ରହଣ କଲେ। ତେଣୁ ପୌରବେନ୍ଦ୍ର ଗୃହଙ୍ଗୀତ ପ୍ରବିବେଶା ଆତ୍ମସାତ୍କୃତମ, ତେଣୁ ବିଦୁରମୁନି ଏଇ ଯୋଉ ଦୁର୍ଯ୍ୟୋଧନ ତାଙ୍କୁ ବହୁତ ମାନସିକ କଥା କହିଲେ, ତେଣୁ ସେଟାକୁ ତାଙ୍କ ରାଜଧାନୀକୁ ତ୍ୟାଗ କଲେ ଏବଂ ତାଙ୍କ ନିଜ ଗୃହ ଯେଉଁଠି ଭଗବାନ ସ୍ୱୟଂ ଆସୁଛନ୍ତି। ଆମେ ବଣକୁ ଯାଉଛେ କ'ଣ ପାଇଁ ନା ଭଗବାନ ପ୍ରାପ୍ତ ହେବା ପାଇଁ। ଯେତେବେଳେ ଧ୍ରୁବ ଯେତେବେଳେ ତାଙ୍କର ବିମାତା କିଏ ସୁରୁଚି କହିଲେ ଯେ ତମେ ଯଦି ଏଇ ତମ ପିତାଙ୍କର ଆସନ ବସିବା ପାଇଁ ଚାହୁଁଛ ତାହେଲେ ତମେ ଆରାଧ୍ୟ ଭଗବାନ, ଭଗବାନଙ୍କୁ ଆରାଧନା କର, ତପସ୍ୟା ଆରାଧ୍ୟ ପୁରୁଷ ତାଙ୍କର କୃପାରୁ ତାଙ୍କୁ ଯଦି ଆରାଧନା କରିବ ତାଙ୍କର କୃପାରୁ ଗର୍ଭିତମ ସାଧିତ ମହାତ୍ମା, ମୋର ଗର୍ଭଟା ଆସିଲେ ତମେ ପିତାଙ୍କର ଆସନ ବସିପାରିବ। ତେଣୁ ସିଏ ତାଙ୍କର ମାତା ବହୁତ ପାଞ୍ଚ ବର୍ଷ ବାଳକ ଧ୍ରୁବ ପାଞ୍ଚ ବର୍ଷ ବାଳକ ସିଏ ବହୁତ ଅପମାନିତ ହେଇଯାଇଛନ୍ତି, କ୍ଷତ୍ରିୟ ବାଳକ, ତେଣୁ ତାଙ୍କର ବହୁତ କ୍ରୋଧ ଆସିଛି। କିନ୍ତୁ ତାଙ୍କର ମାତାଙ୍କୁ ଯଦି ଯାଇଛନ୍ତି ସୁନୀତି ପାଖକୁ, ସୁନୀତି କହିଛନ୍ତି ତମର ବିମାତା ଯଦିଓ ସେ କ୍ରୋଧରେ କହିଛନ୍ତି କିନ୍ତୁ ତଥାପି ସେ ଠିକ୍ କହିଛନ୍ତି, ଯାହାର ଯାହା ଆବଶ୍ୟକତା ଅଛି ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ତୀବ୍ରେଣ ଭକ୍ତି ଯୋଗ ଯଜେତି ପୁରୁଷପୁରମ, ଯାହାର କୌଣସି କାମନା ନଥାଉ ଅକାମ ବା ସମସ୍ତ କିଛି କାମନା ଥାଉ ବା ଯେଉଁମାନେ ମୁକ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାହରଣ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ବୁଦ୍ଧି ଅତ୍ୟନ୍ତ ଉନ୍ନତ ସେମାନେ ତୀବ୍ରେଣ ଭକ୍ତି ଯୋଗ ଯଜେତି ପୁରୁଷ ସେମାନେ ଭକ୍ତି ଯୋଗରେ ଭଗବାନଙ୍କର ଆରାଧନା କରିବେ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ।
ତେଣୁ ସେ ତାଙ୍କ ମାତା କହିଲେ ତାହେଲେ ମାତା ମୋତେ କହିଲେ ତମେ ଯଦି ଭଗବାନଙ୍କ ଶରଣରେ ଯିବ ତାହେଲେ ତମର ସମସ୍ତ କାମନା ପୂରଣ ହବ, ତମର ବିମାତା ଯାହା କହିଛନ୍ତି ସେଟା ଠିକ୍ କଥା। ତେଣୁ ଧ୍ରୁବ କହିଲେ ମୁଁ କେମିତି ଭଗବାନ ପ୍ରାପ୍ତ ହେବି ନା, ମା କହିଲେ ସୁନୀତି କହିଲେ ମୁଁ ଜାଣିନି କିନ୍ତୁ ସାଧାରଣତଃ ମୁନି ଋଷିମାନେ ବଣ ଜଙ୍ଗଲକୁ ଯାଇ ଭଗବାନ ପ୍ରାପ୍ତ ହେବା ପାଇଁ ଆରାଧନା କରନ୍ତି, ତେଣୁ ତମେ ମଧ୍ୟ ଭଗବାନଙ୍କୁ ଆରାଧନା କରି ବଣ ଜଙ୍ଗଲକୁ ଯାଅ। ପାଞ୍ଚ ବର୍ଷ ବାଳକୁ ସେ ପଠାଉଛନ୍ତି ବଣ ଜଙ୍ଗଲ ଯାଇ ଖୋଜୁଛନ୍ତି ସେ ଭଗବାନ ଖୋଜୁଛନ୍ତି, କିନ୍ତୁ ଭଗବାନ ସ୍ୱୟଂ ଆସି ବିଦୁରଙ୍କର ଗୃହରେ ରହିଛନ୍ତି, କିନ୍ତୁ ତଥାପି ସେଭଳି ରୁଦ୍ଧିମନ୍ତ ଗୃହକୁ ମଧ୍ୟ ବିଦୁର ତ୍ୟାଗ କରିକିରି ଯଦି ଚାଲିଯାଉଛନ୍ତି। ଏଇ ଭଗବାନ ପ୍ରଭୁପାଦ ମହାରାଜ ଭାଗବତରେ କହୁଛନ୍ତି ଯେ ଆମର ଏଇ ଯେଉଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆସୁଛି, ସାଧାରଣତଃ ଆମେ ଭାବୁଛେ ଦୁର୍ଯ୍ୟୋଧନ ଏମିତି ଅନ୍ୟାୟ କଲା, ବିଦୁର ଘର ତ୍ୟାଗ କଲେ, ବଣକୁ ଚାଲିଗଲେ, ତାଙ୍କର ଏଭଳି ବୁଦ୍ଧିମତ ଗୃହ ଏତେ ସୁନ୍ଦର ଗୃହକୁ ସେ ତ୍ୟାଗ କଲେ, କିନ୍ତୁ ଇଏ ମଧ୍ୟ ଗୋଟାଏ ବ୍ଲେସିଂ ଇନ୍ ଡିସ୍ଗାଇଜ୍, ଇଏ ଗୋଟାଏ ଆଶୀର୍ବାଦ, ଇଏ ଗୋଟାଏ ଆଶୀର୍ବାଦ, ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ହେଉଛି ଆମର ଗୋଟେ ଆଶୀର୍ବାଦ। ଭାଗବତର ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମା ତାଙ୍କର ସ୍ତୁତିରେ କହୁଛନ୍ତି ତତ୍ତେନ କମ୍ପାମ ସୁସମୀକ୍ଷମାଣ ଭଞ୍ଜାନ ଏବାତ୍ମ କୃତମ ବିପାକମ ହୃଦ୍ଭାଗ ବିପୁର୍ଭୀର ବିଧସନ୍ ନମସ୍ତେ ଜୀବେତ ଯୋ ମୁକ୍ତି କଦେ ସଦାୟ ଭାଗ। ଆମର ଯେଉଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆସୁଛି, ଇଏ ଭଗବାନଙ୍କର ଅନୁକମ୍ପା ବୋଲି ଭାବିବା, ଇଏ ଭଗବାନଙ୍କର କୃପା, ତତେ ଅନୁକମ୍ପା। ଯଦି ଜଣେ ଠିକ ଭାବରେ ଏଇଟା ଦେଖିବେ, ସମୀକ୍ଷା କରିବେ, ସେ ଚିନ୍ତା କରିବେ, ଏ ଯେଉଁ ଦୁଃଖ ଆସୁଛି ସେଇଟାକୁ ସେ ପ୍ରକୃତରେ ଯେଉଁମାନେ ଭକ୍ତ ସେମାନେ ସମସ୍ତେ କିଛି ଦୁଃଖକୁ ଭଗବାନଙ୍କ କୃପା ବୋଲି ଗ୍ରହଣ କରନ୍ତି। କେମିତି ନା ଭୁଞ୍ଜନ ଏବାତ୍ମ କୃତମ ବିପାକମ, ଆମେ ପୂର୍ବ ଜନ୍ମରେ କଣ ପ୍ରକାର ଅପରାଧ କରିଛେ ଯାହାର ଫଳରେ ଆମେ ବହୁତ ପ୍ରକାର କଷ୍ଟ ଭୋଗ କରିବା କଥା, କିନ୍ତୁ ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ, ଭଗବାନ ସେ ଯେଉଁ ଦୁଃଖ କଷ୍ଟଟା ପାଇବା କଥା ସେଇଟା ଲାଘବ କରିଦେଇଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁମାନେ ବର୍ତ୍ତମାନ ଭୂମିକମ୍ପ ହେଲା, ଇଏ ଗୋଟେ ଆମ ପାଇଁ ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଦୁଃଖଦାୟକ, ସମସ୍ତେ ଭୟ କରିଯାଇଛନ୍ତି, ସବୁ କରିଯାଇଛନ୍ତି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭାବନ୍ତି ସେ ଯାହା ଦୁଃଖ ଆସିଲେ ମଧ୍ୟ ସେମାନେ ବିଚଳିତ ହୁଅନ୍ତି ନାହିଁ। ଯେମ୍ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତ ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁ ନା ବି ବିଚାର ଲାଗେ। ଯେତେ ବଡ଼ ଦୁଃଖ ଆସିଲେ ମଧ୍ୟ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ବିଚଳିତ ହେବେନି। ଆମର ଏଇ ପ୍ରସଙ୍ଗରେ ଆମର ମନେ ଅଛି, ମାନେ କୁହାଯାଏ ଆମ କୌଶ କୁହନ୍ତି ବର୍ତ୍ତମାନ ମହାପ୍ରଭୁ ଯେଉଁମାନେ ଭକ୍ତ ଅଛନ୍ତି ସେମାନେ କହନ୍ତି ଯେ ଥରେ ଶ୍ରୀମଦ ଗୌରବେଶ୍ୱର ମହାରାଜ କ୍ଲାସ୍ ଦେଉଥିଲେ ମନ୍ଦିରରେ, ତେବେ ସେଇ ସମୟରେ ଭୂମିକମ୍ପ ହେଇଥିଲା। ଯେତେବେଳେ ସବୁ ଶ୍ରବଣ କରୁଥିଲେ ସବୁ ପଳେଇଗଲେ ଛାଡ଼ିକି, କିନ୍ତୁ ମହାରାଜ ସେଇଠି ବସିକି ସେଇଠି ବସିଛନ୍ତି, ସେ ବାସାସନ ବସିଛନ୍ତି, ଛାଡ଼ିକି ଯାଇନାହାନ୍ତି, ଭୟ କରିନାହାନ୍ତି। ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କର ଲକ୍ଷଣ ହେଉଛି ଏଇଟା, ସେମାନେ ଭୟ କରିବେନି। ଅଭୟାନ ସତ୍ୟ ସଂଶୋଧି, ଇଏ ହେଉଛି ଭକ୍ତିର ଦେବ ଗୁଣ ସବୁ ରହିଛି। ତେଣୁ ଯେଉଁମାନେ ଏଇସବୁ ଦୁଃଖ ଆସିଲେ ମଧ୍ୟ ସେ ଭଗବାନଙ୍କ କୃପା ହିସାବରେ ଧରିବେ, ତାହେଲେ ସେମାନେ ବ୍ୟସ୍ତ ହେବେନି, ବିଚଳିତ ହେବେନି। ତେଣୁ ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରିବେ, କ'ଣ ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ ବିପା ହୃଦ୍ଭା ପୂର୍ବୀ ବିଦଧନ ନମସ୍ତେ। ଏହିଭଳି ଭାବରେ କାୟ ମନୋବାକ୍ୟରେ ଜଣେ ଯଦି ଭଗବାନଙ୍କ ଶରଣରେ ଯିବେ, ସବୁକିଛିକୁ ଯାହା ଦୁଃଖ ଆସୁଛି ଏ ଭଗବାନ କୃପା ହିସାବରେ ଗ୍ରହଣ କରିବେ, ତାହେଲେ ଜୀବିତ ଯୋ ମୁକ୍ତି ପଦେ ସଦା ଏଭା, ଯିଏ ଏହିଭଳି ଭାବରେ ଜୀବନ ଧାରଣ କରିବେ ସେ ମୁକ୍ତି ପାଇବା ପାଇଁ ହକଦାର ହେଇଯିବେ, ମୁକ୍ତି ତାଙ୍କ ପାଇଁ ଥୁଆ ହେଇକି ରହିଛି। ମୁକ୍ତି ଭକ୍ତ ବଧ୍ୟାଞ୍ଜଳି ଭକ୍ତଙ୍କ ପାଖରେ ମୁକ୍ତି ହାତ ଯୋଡ଼ିକି ଠିଆ ହେଇଥିବେ, କ'ଣ ଆପଣ ମୋତେ ଗ୍ରହଣ କରନ୍ତୁ, ଏଇଭଳି ଭାବରେ ମୁକ୍ତି ଆମର ଆଚାର୍ଯ୍ୟ କହିଛନ୍ତି। ତେଣୁ ଏଇ ଯେଉଁ ବିଦୁର ଯେଉଁ ଏତେ ଅସୁବିଧା ହେଲା, ବିଦୁରଙ୍କ ପାଇଁ ତ ଏଇଟା ଅସୁବିଧା ହେଇପାରେ, କିନ୍ତୁ ପ୍ରକୃତରେ ବିଦୁର ଏ ଯେଉଁ ଆସିଲେ ବଣକୁ ଆସିଲେ, ବିଭିନ୍ନ କ୍ଷେତ୍ରକୁ ବିଭିନ୍ନ ତୀର୍ଥ ସବୁ ଭ୍ରମଣ କଲେ, ଭଗବାନଙ୍କ ଦର୍ଶନ କଲେ, ଏବଂ ଅନ୍ତିମରେ ମୈତ୍ରମୁନି ପାଖକୁ ଆସୁଛନ୍ତି। ମୈତ୍ରମୁନିକୁ ଆସି ସେ ଭାଗବତ କଥା ଶ୍ରବଣ କରୁଛନ୍ତି। ତେଣୁ ଆମେ ଯେଉଁ ଭଗବାନ କଥା ଶ୍ରବଣ କଲେ, ତାହେଲେ ଇଏ ହେଉଛି ଜୀବନର ଶ୍ରେଷ୍ଠ ଲାଭ ହେଉଛି ଏଇଟା। ଭଗବାନ କଥା ଆମେ କିଛି ଆଜି ଶ୍ରବଣ କଲେ ବା କୀର୍ତ୍ତନ କଲେ ବା ସ୍ମରଣ କଲେ, ଇଏ ହେଉଛି ସବୁଠୁ ଜୀବନର ଶ୍ରେଷ୍ଠ ଲାଭ ହେଉଛି ଏଇଟା। ଭଗବାନ କଥା କିଛି ଶ୍ରବଣ କଲେ ବିଦୁର ସେ କଥା କହିବେ, ମୈତ୍ରମୁନି କହିବେ ସେଟା। ତେଣୁ ଏ ବିଷୟରେ ବହୁତ କଥା ରହିଛି, ଆମେ ଆସ୍ତେ ଆସ୍ତେ ପ୍ରାର୍ଥନା କରିବା, ଅନ୍ୟ ଭକ୍ତମାନଙ୍କୁ ମଧ୍ୟ କହିବେ। ଆମ କଥା ବି ବିଶ୍ରାନ୍ତ। ଜୟ ଶ୍ରୀ ଭାଗବତମ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାଇ ଗୋତ।